ଆଜି ଏଠାରେ ଉପସ୍ଥିତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ, ଆମେ ଗତକାଲି ଅକ୍ରଙ୍କର ରଥ ଉପରେ ଉପବେଶନ କରି କୃଷ୍ଣ ବଳରାମଙ୍କୁ ମଥୁରା ଆନୟନ କରିବା ପାଇଁ ବ୍ରଜଭୂମି ଯାତ୍ରା ଏବଂ ମାର୍ଗରେ ଅକ୍ରଙ୍କର ମନୋରଥ ବା ମନୋଭାବ କଥା ଶ୍ରବଣ କରୁଥିଲେ, ଯେ ଅକ୍ରୁର ଯିଏକି ବହୁ ବର୍ଷ ଧରି ଭଗବାନ କୃଷ୍ଣଙ୍କର ଦର୍ଶନ ପାଇଁ ପ୍ରତୀକ୍ଷା କରୁଥିଲେ, ଆଜି ସେ ଦର୍ଶନର ସୌଭାଗ୍ୟ ସେ ଲାଭ କରିଛନ୍ତି ବା ଲାଭ କରିବାକୁ ଯାଉଛନ୍ତି। ତେଣୁ ମନ ମଧ୍ୟରେ ତାଙ୍କର ଅନେକ ପ୍ରକାର ଭାବର ଉଦୟ ହେଉଛି। ପ୍ରକୃତ ପକ୍ଷେ ବୃନ୍ଦାବନ ଯାତ୍ରା ବା ବ୍ରଜଭୂମି ଯାତ୍ରାର ଭାବ ଏହିପରି ହେବା ଉଚିତ। ଆମେ ଯେତେବେଳେ ବ୍ରଜଭୂମି ବା ବୃନ୍ଦାବନ ଯାତ୍ରା କରିବାକୁ ଯାଉଛେ, ସେତେବେଳେ ଆମେ କିପରି ସେଠାରେ ଭଗବାନଙ୍କୁ ଦର୍ଶନ କରିବା, ତାଙ୍କର ସେବା କରିବାର ସୁଯୋଗ ଲାଭ କରିବା, ଭକ୍ତମାନରେ ଏହିସବୁ ଭାବ ରହିବା ଉଚିତ। ଅକ୍ରୁର ଏକ ମହାନ ଭକ୍ତ ଭାବରେ ତାଙ୍କର ମନୋଭାବକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି, ଯାହାକି ଶ୍ରୀ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କ ନିକଟରେ ବର୍ଣ୍ଣନା କରୁଛନ୍ତି। ତେଣୁ ଅକ୍ରୁର ମନେ ମନେ ଚିନ୍ତା କରୁଛନ୍ତି ଯେ ଅପି ଅଦ୍ୟ ବିଷ୍ଣୁର ମନୋଜତ୍ୱ ୟୁଷ। ଅକ୍ରୁର ଭାବୁଛନ୍ତି ଯେ ସେହି ଭଗବାନ ବିଷ୍ଣୁ ବର୍ତ୍ତମାନ ମନୋଜତ୍ୱ ଅର୍ଥାତ୍ ମନୁଷ୍ୟ ରୂପ ଧାରଣ କରିଛନ୍ତି, ମନୁଷ୍ୟ ରୂପରେ ଅବତରିତ ହୋଇଛନ୍ତି। ଏବଂ କାହିଁକି ଅବତରିତ ହୋଇଛନ୍ତି? ଭାରାବତାରାୟ ଭୁବ ନିଜେଚ୍ଛୟା। ସେ ମନୁଷ୍ୟ ରୂପରେ ଅବତରିତ ହୋଇଛନ୍ତି ଏଇ ଭୂଭାର ହରଣ କରିବା ପାଇଁ। ଭୂଭାର ହରଣ କରିବା ପାଇଁ ଅର୍ଥାତ୍ ପୃଥିବୀର ଭାର ହରଣ କରିବା ପାଇଁ। ଯେ ପୃଥିବୀର ଭାର କ'ଣ? ପୃଥିବୀ ଦେବୀଙ୍କୁ ସର୍ବସହା ବୋଲି କୁହାଯାଇଛି, ଅର୍ଥାତ୍ ମାତା ଯେପରି ଶିଶୁର ସବୁକିଛି ସହନ କରିଥାନ୍ତି, ଶିଶୁ କେତେବେଳେ ମାତାଙ୍କ କୂଳରେ ମଳମୂତ୍ର ତ୍ୟାଗ କରୁଛି, ଶିଶୁ କେତେବେଳେ ମାତାଙ୍କ ବକ୍ଷ ଦେଶରେ ପଦ ପ୍ରହାର କରୁଛି, କେତେବେଳେ ନିଜର ହସ୍ତ ଦ୍ୱାରା ପ୍ରହାର କରୁଛି, ମାତା ସବୁକିଛି ସହୁଛନ୍ତି, କୌଣସି ପ୍ରକାର ପ୍ରତିବାଦ କରୁନାହାନ୍ତି। ଠିକ୍ ସେହିପରି ପୃଥିବୀ ମାତା ସେ ଆମମାନଙ୍କର ସମସ୍ତ ପ୍ରକାର ଉତ୍ପୀଡ଼ନ ସହନ କରୁଛନ୍ତି, କିନ୍ତୁ ପୃଥିବୀ ମାତା ଗୋଟିଏ ପ୍ରକାର ଉତ୍ପୀଡ଼ନ ସହନ କରିପାରନ୍ତି ନାହିଁ। ଅର୍ଥାତ୍ ଯେଉଁମାନେ ଏହି ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରି ବିଶେଷ ଭାବରେ ମନୁଷ୍ୟ ରୂପରେ ଆମେ ପୃଥିବୀ ଉପରେ ଅନେକ ଅତ୍ୟାଚାର କରୁଛେ, ଉତ୍ପୀଡ଼ନ କରୁଛେ, ପୃଥିବୀକୁ ଆମେ ହଳ ଦ୍ୱାରା କର୍ଷଣ କରୁଛେ ଶସ୍ୟ ଉତ୍ପାଦନ କରିବା ପାଇଁ, ଏବଂ ଆଜିକାଲି ତ ମେସିନ୍ ଦ୍ୱାରା ପୃଥିବୀ ବକ୍ଷ ଦେଶକୁ ଖୋଳି ସବୁ ବାହାର କରାଯାଉଛି, କୋଇଲାଠାରୁ ଆରମ୍ଭ କରି ସବୁ ପ୍ରକାର ପେଟ୍ରୋଲ ଜାତୀୟ ଦ୍ରବ୍ୟ। ତେଣୁ ପୃଥିବୀ ଉପରେ ବହୁତ ବଡ଼ ଅତ୍ୟାଚାର ହେଉଛି, କିନ୍ତୁ ପୃଥିବୀ ମାତା କୌଣସି ଏଥିପାଇଁ ଅଭିଯୋଗ କରୁନାହାନ୍ତି, କିନ୍ତୁ ତାଙ୍କର ଗୋଟିଏ ଅଭିଯୋଗ ବା ଗୋଟିଏ ଭାରକୁ ସେ ସହନ କରିପାରନ୍ତି ନାହିଁ, ଅନ୍ୟ ସମସ୍ତ ଭାରକୁ ସେ ସହନ କରିପାରନ୍ତି। ସେ ଗୋଟିଏ ଭାର ହେଲା ଯେଉଁମାନେ ମିଥ୍ୟାଚାରୀ ପାପାଚାରୀ ସେମାନଙ୍କର ପାପର ଭାରକୁ ପୃଥିବୀ ମାତା ସହନ କରିପାରନ୍ତି ନାହିଁ। ତେଣୁ ପାପାଚାରୀ ବ୍ୟକ୍ତିମାନେ ମିଥ୍ୟାଚାରୀ ବ୍ୟକ୍ତିମାନେ ସେମାନେ ପ୍ରକୃତ ପକ୍ଷେ ପୃଥିବୀ ପୃଷ୍ଠରେ ଭାର ସ୍ୱରୂପ। ତେଣୁ ଭଗବାନ କୃଷ୍ଣଙ୍କର ଆବିର୍ଭାବ ପୂର୍ବରୁ ଆମେ ଦେଖୁ ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ପୃଥିବୀ ମାତା ଗାଭୀ ରୂପରେ ଯାଇ ଦେବତାମାନଙ୍କ ସହ ବ୍ରହ୍ମାଙ୍କ ନିକଟରେ ଅଭିଯୋଗ କରିଛନ୍ତି। କାରଣ ପୃଥିବୀ ପୃଷ୍ଠରେ ଅନେକ ପାପାଚାରୀ ରାଜାମାନେ ପୃଥିବୀ ଉପରେ ଅତ୍ୟାଚାର କରୁଥିଲେ। ରାଜା ପ୍ରକୃତ ପକ୍ଷେ ଧାର୍ମିକ ହେବା କଥା, ଧର୍ମ ଅନୁସାରେ ରାଜ୍ୟ ଶାସନ କରିବା କଥା, ଭଗବାନଙ୍କର ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବା କଥା। ତାହେଲେ ସେପରି ରାଜାର ରାଜ୍ୟରେ ପ୍ରଜାମାନେ ସୁଖୀ ହୋଇପାରିବେ। କିନ୍ତୁ ଯେତେବେଳେ ରାଜା ଅତ୍ୟାଚାରୀ ହୁଏ, ପାପାଚାରୀ ହୁଏ, ଧର୍ମ ବିରୁଦ୍ଧ କାର୍ଯ୍ୟ କରେ, ସେତେବେଳେ ସେ ପୃଥିବୀ ପୃଷ୍ଠରେ ଭାର ସଦୃଶ ହୋଇଯାଏ ଏବଂ ସେପରି ରାଜାର ରାଜ୍ୟରେ ପ୍ରଜାମାନେ କେବେ ସୁଖୀ ହୋଇପାରନ୍ତି ନାହିଁ। ଯେପରି ଆଜିକାଲି ଆମେ ଦେଖୁଛେ ଆମର ଶାସକ ବର୍ଗ ପାପାଚାରୀ, ତେଣୁ ପାପାଚାରୀମାନଙ୍କ ଶାସନରେ ପ୍ରଜାମାନେ କେହି ସୁଖୀ ନୁହନ୍ତି। ଇଏ ହେଉଛି ପୃଥିବୀ ପୃଷ୍ଠରେ ଭାର ସଦୃଶ। ତେଣୁ ଭଗବାନ କୃଷ୍ଣଙ୍କୁ ଅନୁରୋଧ କରିଥିଲେ ପୃଥିବୀ ମାତା ବ୍ରହ୍ମାଙ୍କ ମାଧ୍ୟମରେ, ବ୍ରହ୍ମାଙ୍କ ନିକଟରେ ଅଭିଯୋଗ କରିଥିଲେ, ବ୍ରହ୍ମା ଦେବତାମାନଙ୍କୁ ଧରି କ୍ଷୀର ସମୁଦ୍ର ତଟରେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ପୃଥିବୀର ଭାର ହରଣ କରିବା ପାଇଁ। ପୃଥିବୀ ମାତାଙ୍କର ଅନୁରୋଧରେ ଭଗବାନ ଆସିଛନ୍ତି ଭୂଭାର ହରଣ କରିବା ପାଇଁ, ପୃଥିବୀର ଭାର ହରଣ କରିବା ପାଇଁ। ଅର୍ଥାତ୍ ପାପାଚାରୀ ରାଜା ବା ଅସୁରମାନଙ୍କୁ ବଧ କରି ପୃଥିବୀ ପୃଷ୍ଠରେ ଧର୍ମ ସଂସ୍ଥାପନ କରିବା ପାଇଁ। ତେଣୁ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହୁଛନ୍ତି ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବ ଆମେ ଯୁଗେ ଯୁଗେ, ମୁଁ ଧର୍ମ ସଂସ୍ଥାପନ କରିବା ପାଇଁ ଯୁଗେ ଯୁଗେ ଅବତରଣ ହୋଇଥାଏ, ଅବତାର ଗ୍ରହଣ କରିଥାଏ। ତେଣୁ ଅକ୍ରୁର ଭାବୁଛନ୍ତି ଭାରାବତାରାୟ ଭୁବ ନିଜେଚ୍ଛା, ତେଣୁ ଭଗବାନ ନିଜ ଇଚ୍ଛାରେ ଭୂଭାର ହରଣ କରିବା ପାଇଁ ଅବତୀର୍ଣ୍ଣ ହୋଇଛନ୍ତି। ଭଗବାନଙ୍କୁ କେହି ବାଧ୍ୟ କରିପାରିବେ ନାହିଁ ଅବତରିତ ହେବା, ସେ କାହାର କଥାରେ ବାଧ୍ୟ ନୁହନ୍ତି, ଭଗବାନ ସ୍ୱତନ୍ତ୍ର ସ୍ୱରାଟ। ସେଣୁ ଯେତେବେଳେ ଯାହା ଆବଶ୍ୟକ ନିଜ ଇଚ୍ଛାରେ ସେ କରିପାରନ୍ତି। ତେଣୁ ଭଗବାନ ଜାଣିଛନ୍ତି ପୃଥିବୀ ପୃଷ୍ଠରେ କି ପ୍ରକାର ଅତ୍ୟାଚାର ବା ପାପାଚାର ଚାଲିଛି, ତେଣୁ ଭଗବାନ ଧର୍ମ ସଂସ୍ଥାପନ କରିବା ପାଇଁ ଅବତୀର୍ଣ୍ଣ ହେଉଛନ୍ତି। ତେଣୁ ଅକ୍ରୁର କହୁଛନ୍ତି ଯେ ସେହି ଭଗବାନ ବର୍ତ୍ତମାନ ଅବତରିତ ହୋଇଛନ୍ତି ବ୍ରଜଭୂମିରେ ଭୂଭାର ହରଣ କରିବା ପାଇଁ। ଲାବଣ୍ୟ ଧାମ ଧାମ୍ନ ଭବିତୋପଲମ୍ବନମ୍ ମହ୍ୟା ନଶସ୍ୱାତ ଫଳଙ୍ଗ ଅଞ୍ଜସାଦୃଶ। ଏବଂ ସେ ଭଗବାନ ଅବତରିତ ହୋଇଛନ୍ତି, ସେ ହେଉଛନ୍ତି ଲାବଣ୍ୟ ଧାମ। ଲାବଣ୍ୟ ଅର୍ଥାତ୍ ସୌନ୍ଦର୍ଯ୍ୟ, ସୌନ୍ଦର୍ଯ୍ୟର ସମସ୍ତ ସୌନ୍ଦର୍ଯ୍ୟର ପରମ ଆଶ୍ରୟ। ସମଗ୍ର ସୃଷ୍ଟିରେ ଯେତେ ସୌନ୍ଦର୍ଯ୍ୟ ରହିଛି, ସୁନ୍ଦରତା ରହିଛି, ତାର ମୂଳ ଉତ୍ସ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ପ୍ରକୃତ ପକ୍ଷେ ସଂସାରର ସମସ୍ତ ସୌନ୍ଦର୍ଯ୍ୟ ଭଗବାନ କୃଷ୍ଣଙ୍କଠାରୁ ଆସୁଛି, ସେ ହେଉଛନ୍ତି ସର୍ବଶ୍ରେଷ୍ଠ ସୁନ୍ଦର। ତେଣୁ କୁହାଯାଇଛି ଯେ ଭଗବାନ କହୁଛନ୍ତି ଭଗବାନଙ୍କୁ ଅସମର୍ଥ ବୋଲି କୁହାଯାଇଛି, ଅର୍ଥାତ୍ ଭଗବାନଙ୍କ ସହିତ କେହି ସମକକ୍ଷ ହୋଇପାରିବେ ନାହିଁ ବା ତାଙ୍କଠାରୁ କେହି ବଡ଼ ହୋଇପାରିବେ। ପ୍ରତିଟି କ୍ଷେତ୍ରରେ ଛଅଟି ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର, ଯେ ଭଗବାନ ସର୍ବଶ୍ରେଷ୍ଠ ସୁନ୍ଦର, ତାଙ୍କ ସହିତ ସୌନ୍ଦର୍ଯ୍ୟରେ କେହି ସମକକ୍ଷ ହୋଇପାରିବେ ନାହିଁ ବା ତାଙ୍କଠାରୁ କେହି ସୌନ୍ଦର୍ଯ୍ୟରେ ବଳି ଯାଇପାରିବେ ନାହିଁ। ଠିକ୍ ସେହିପରି ଭଗବାନ ହେଉଛନ୍ତି ସର୍ବଶ୍ରେଷ୍ଠ ବଳବାନ ବ୍ୟକ୍ତି, ବଳରେ କେହି ତାଙ୍କର ସମକକ୍ଷ ହୋଇପାରିବେ ନାହିଁ, ବା ତାଙ୍କଠାରୁ ବଳରେ ମଧ୍ୟ କେହି ବଳି ଯାଇପାରିବେ ନାହିଁ। ଏ ସଂସାରରେ ସବୁଠାରୁ ଶ୍ରେଷ୍ଠ ବଳବାନ ବ୍ୟକ୍ତି ମଧ୍ୟ ଭଗବାନଙ୍କ ନିକଟରେ ହାର ମାନୁଛି। ଯେପରି ହିରଣ୍ୟକଶିପୁ ହିରଣାକ୍ଷ ଯେଉଁମାନଙ୍କର ଭୟରେ ଦେବତାମାନେ ସ୍ୱର୍ଗ ରାଜ୍ୟ ତ୍ୟାଗ କରି ଆତ୍ମଗୋପନ କରୁଥିଲେ, ଲୁଚି ରହୁଥିଲେ ଦେବତାମାନେ। ହିରଣାକ୍ଷ ଯେତେବେଳେ ପୃଥିବୀ ପୃଷ୍ଠରେ ବିଚରଣ କରୁଥିଲା, ହିରଣାକ୍ଷ ଏବଂ ହିରଣ୍ୟକଶିପୁ ତାଙ୍କର ପ୍ରତିଟି ପଦକ୍ଷେପରେ ପୃଥିବୀ କମ୍ପିତ ହେଉଥିଲା, ଏପରି ଶକ୍ତିଶାଳୀ ଅସୁର। କିନ୍ତୁ ଭଗବାନ ଅତି ସହଜରେ ସେମାନଙ୍କୁ ବଧ କଲେ। ତେଣୁ ଭଗବାନଙ୍କଠାରୁ ବଳରେ କେହି ସମକକ୍ଷ ବା ଅଧିକ ହୋଇପାରିବେ ନାହିଁ। ଠିକ୍ ସେହିପରି ଭଗବାନ ହେଉଛନ୍ତି ପରମ ଯଶସ୍ୱୀ। ଭଗବାନ ଏପରି ଯଶସ୍ୱୀ ଯେ ଭଗବାନ ଯୁଗେ ଯୁଗେ ଅବତାର ଗ୍ରହଣ କରୁଛନ୍ତି ଏବଂ ବିଭିନ୍ନ ଲୀଳାମାନ ପ୍ରକାଶ କରୁଛନ୍ତି, ଏବଂ ସେହି ଲୀଳାମାନଙ୍କ କଥା ଆମେ ଆଜି ବି କୀର୍ତ୍ତନ କରୁଛେ, ଲୀଳା କୀର୍ତ୍ତନ କରୁଛେ, ଗୁଣଗାନ କରୁଛେ, ଶ୍ରବଣ କରୁଛେ ଭଗବାନଙ୍କର ଲୀଳା କଥା। କିନ୍ତୁ ସଂସାରରେ ଯେତେ ଯଶସ୍ୱୀ ବ୍ୟକ୍ତି ହୋଇଛନ୍ତି, ଅଳ୍ପ ସମୟ ପାଇଁ ତାଙ୍କର ଯଶ ରହିଛି, ପରେ ଧୀରେ ଧୀରେ ସମସ୍ତେ ଭୁଲି ଯାଇଛନ୍ତି ସେମାନଙ୍କୁ। ଇତିହାସ ପୃଷ୍ଠାରେ କେବଳ ତାଙ୍କର ନାମ ରହିଯାଇଛି, କିନ୍ତୁ ଲୋକମାନେ ସାଧାରଣ ଭାବରେ ଭୁଲି ଯାଆନ୍ତି। କିନ୍ତୁ ଭଗବାନଙ୍କର ଯଶକୁ କେହି ଭୁଲି ପାରନ୍ତି ନାହିଁ। ତେଣୁ ଭଗବାନ ହେଉଛନ୍ତି ପରମ ଯଶସ୍ୱୀ, ଏବଂ ଭଗବାନ ସେ ହେଉଛନ୍ତି ଲକ୍ଷ୍ମୀପତି, ଅର୍ଥାତ୍ ସମସ୍ତ ଐଶ୍ୱର୍ଯ୍ୟ ସମସ୍ତ ଧନ ସମ୍ପତ୍ତିର ମୂଳ ଉତ୍ସ। ସଂସାରରେ ଯଦି କେହି ଧନୀ ବ୍ୟକ୍ତି ଥାଏ, ତାହେଲେ ତା ମନରେ ଅହଂକାର, ମୁଁ ସଂସାରର ସବୁଠାରୁ ବଡ଼ ଧନୀ ବ୍ୟକ୍ତି। ଆଜିକାଲି ଯେପରି ସବୁ ବାହାରେ ମଝିରେ ମଝିରେ ଖବରକାଗଜରେ ଅମୁକ ବ୍ୟକ୍ତି ସଂସାରର ଏକ ନମ୍ବର ଧନୀ ବ୍ୟକ୍ତି, କିନ୍ତୁ ଭଗବାନଙ୍କ ଠାରୁ କେହି ଅଧିକ ଧନୀ ହୋଇପାରିବେ ନାହିଁ। ସଂସାରରେ ଯେଉଁମାନେ ଧନୀ ବ୍ୟକ୍ତି ଭାବରେ ପରିଗଣିତ, ସେମାନଙ୍କର ଧନ ଭଗବାନଙ୍କ ନିକଟରେ ଅତି ତୁଚ୍ଛ। ଭଗବାନଙ୍କର ସାମାନ୍ୟ କୃପାର ଲେସମାତ ପ୍ରାପ୍ତ ହୋଇ ସେମାନେ ଏତେ ବଡ଼ ଧନୀ ହୋଇଛନ୍ତି। କିନ୍ତୁ ଭଗବାନ ହେଉଛନ୍ତି ଲକ୍ଷ୍ମୀପତି, ଯେଉଁ ଲକ୍ଷ୍ମୀଦେବୀଙ୍କର କୃପା କଟାକ୍ଷ ପ୍ରାପ୍ତ ହେବା ପାଇଁ ସମସ୍ତ ଲକ୍ଷ୍ମୀଦେବୀଙ୍କର ଉପାସନା କରୁଛନ୍ତି ଧନ ପ୍ରାପ୍ତ ହେବା ପାଇଁ। ସେହି ଭଗବାନ ହେଉଛନ୍ତି ଲକ୍ଷ୍ମୀଦେବୀଙ୍କର ପତି ବା ସ୍ୱାମୀ। ତେଣୁ ଭଗବାନଙ୍କ ପରି କେହି ଐଶ୍ୱର୍ଯ୍ୟଶାଳୀ ହୋଇପାରିବେନି, ବା ତାଙ୍କଠାରୁ ବଳି ଐଶ୍ୱର୍ଯ୍ୟଶାଳୀ ଅଧିକ ଐଶ୍ୱର୍ଯ୍ୟଶାଳୀ ହୋଇପାରିବେନି। ଠିକ୍ ସେହିପରି ଭଗବାନ ପରମ ଜ୍ଞାନବାନ, ପ୍ରକୃତପକ୍ଷେ ସଂସାରର ସମସ୍ତ ଜ୍ଞାନ ଭଗବାନଙ୍କ ଠାରୁ ଆସୁଛି, ତାଙ୍କ ଜ୍ଞାନରେ ଆମେ ଜ୍ଞାନୀ ହେଉଛୁ, ଆମର ନିଜସ୍ୱ କୌଣସି ଜ୍ଞାନ ନାହିଁ। ଯଦିଓ ବେଳେବେଳେ ଆମେ ଆମର ନିଜର ଜ୍ଞାନକୁ ନେଇ ଗର୍ବ ଅନୁଭବ କରିଥାଉ, କିନ୍ତୁ ପ୍ରକୃତ ପକ୍ଷେ ଏହା ଆମର ନିଜସ୍ୱ ଜ୍ଞାନ ନୁହେଁ, ଇଏ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ। ଭଗବାନ କହୁଛନ୍ତି ସର୍ବସ୍ୱ ଚାହଂ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନଂ ଅପୋହନଂ। ଭଗବତ ଗୀତାରେ କହୁଛନ୍ତି ଯେ ମୁଁ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛି, ଏବଂ ମୋଠାରୁ ବ୍ୟକ୍ତି ଜ୍ଞାନ ପ୍ରାପ୍ତ ହେଉଛି, ମୋଠାରୁ ସ୍ମରଣ ଶକ୍ତି ପ୍ରାପ୍ତ ହେଉଛି, ମୋଠାରୁ ବିସ୍ମରଣ ଶକ୍ତି ବି ପ୍ରାପ୍ତ ହେଉଛି, ଅର୍ଥାତ୍ ଭୁଲି ଯାଉଛି। ତେଣୁ ଆମେ କେତେ ମନେ ରଖିବା, କେତେ ଭୁଲିଯିବା, ଭଗବାନ ଆମ ହୃଦୟରେ ବସି ନିୟନ୍ତ୍ରଣ କରୁଛନ୍ତି। ତେଣୁ ଆମେ ସେଥିରେ ମଧ୍ୟ ସ୍ୱତନ୍ତ୍ର ନୁହେଁ, ଆମେ କେତେ ଜ୍ଞାନ ପ୍ରାପ୍ତ ହେବା ତାକୁ ମଧ୍ୟ ଭଗବାନ ନିୟନ୍ତ୍ରଣ କରୁଛନ୍ତି। କିନ୍ତୁ ଆମେ ଭାବୁ ଆମେ ପରମ ସ୍ୱତନ୍ତ୍ର, କିନ୍ତୁ ଏହା ହେଉଛି ଆମର ମିଥ୍ୟା ଆସ୍ପାଳନ। ଠିକ୍ ସେହିପରି ଭଗବାନ ହେଉଛନ୍ତି ବୈରାଗ୍ୟରେ ମଧ୍ୟ ସର୍ବଶ୍ରେଷ୍ଠ। ଭଗବାନ କୃଷ୍ଣ ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହେଲେ ସେ ବୈରାଗ୍ୟର ପରାକାଷ୍ଠ ପ୍ରଦର୍ଶନ କଲେ। ଶ୍ରୀ ଚୈତନ୍ୟ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ଗ୍ରହଣ କଲେ ଏପରି ତ୍ୟାଗ ସଂସାରରେ ଆଉ କେହି କେବେ କରିନାହାନ୍ତି କି କରିପାରିବେ ନାହିଁ। ଚୈତନ୍ୟ ମହାପ୍ରଭୁଙ୍କ ପରି କେହି ସନ୍ନ୍ୟାସୀ ହୋଇପାରିବେ। ସର୍ବଶ୍ରେଷ୍ଠ ତ୍ୟାଗ ସେ ପ୍ରଦର୍ଶନ କଲେ ବୈରାଗ୍ୟ। ତେଣୁ ଭଗବାନଙ୍କର ଏଇ ଛଅଟି ଐଶ୍ୱର୍ଯ୍ୟ ରହିଛି। ସେଥିପାଇଁ ଅକ୍ରୁର କହୁଛନ୍ତି ଯେ ସେ ହେଉଛନ୍ତି ଲାବଣ୍ୟ ଧାମ, ଅର୍ଥାତ୍ ସୌନ୍ଦର୍ଯ୍ୟର ଆଶ୍ରୟ। ସଂସାରର ସମସ୍ତ ସୌନ୍ଦର୍ଯ୍ୟ ସେ ଭଗବାନ କୃଷ୍ଣଙ୍କଠାରୁ ଆସୁଛି। ସେ ସର୍ବଶ୍ରେଷ୍ଠ ସୁନ୍ଦର ବ୍ୟକ୍ତି, ତେଣୁ ତାଙ୍କ ସେ ସର୍ବ ଆକର୍ଷକ, ତାଙ୍କର ନାମ କୃଷ୍ଣ, ଯେ ସମସ୍ତଙ୍କୁ ଆକର୍ଷଣ କରିଥାନ୍ତି ନିଜ ପ୍ରତି। ତେଣୁ କେବଳ ଯେ ବୃନ୍ଦାବନରେ ଗୋପୀମାନେ କୃଷ୍ଣଙ୍କ ପ୍ରତି ଆକର୍ଷିତ ହୋଇଥିଲେ ତାହା ନୁହେଁ, ସମସ୍ତ ବ୍ରଜବାସୀମାନେ କୃଷ୍ଣଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ସମସ୍ତ ମନୁଷ୍ୟ ସମାଜ କୃଷ୍ଣଙ୍କ ପ୍ରତି ଆକର୍ଷିତ ହୋଇଥିଲା, ଏବଂ କେବଳ ମନୁଷ୍ୟମାନେ ନୁହନ୍ତି ଏପରିକି ପଶୁ ପକ୍ଷୀ ମଧ୍ୟ କୃଷ୍ଣଙ୍କର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଥିଲେ। ଭଗବାନ କୃଷ୍ଣ ଯେତେବେଳେ ଗୋଚାରଣ କରିବାକୁ ଯାଆନ୍ତି ସେତେବେଳେ ଗାଭୀମାନେ ସବୁ ସମୟରେ କୃଷ୍ଣଙ୍କୁ ଘେରିକରି ରହିଥାନ୍ତି, ଗୋପାଳ ବାଳକମାନେ କୃଷ୍ଣଙ୍କୁ ଚତୁଃପାର୍ଶ୍ୱରେ ଘେରିକରି ରହିଥାନ୍ତି, ବନ୍ୟାର ପଶୁମାନେ କୃଷ୍ଣଙ୍କର ଅତି ନିକଟକୁ ଚାଲି ଆସନ୍ତି ତାଙ୍କର ସୌନ୍ଦର୍ଯ୍ୟ ଅବଲୋକନ କରିବା ପାଇଁ। ତେଣୁ ସେ ହେଉଛନ୍ତି ଲାବଣ୍ୟ ଧାମ, ସୌନ୍ଦର୍ଯ୍ୟର ଆଶ୍ରୟ ବା ସ୍ରୋତ। ମହ୍ୟାନସ ସ୍ୱାଦ ଫଳଙ୍ଗ ଅଞ୍ଜ ସ୍ୱାଦୃଶ, କିନ୍ତୁ ଆଜି ମୁଁ ସେହି ଲାବଣ୍ୟ ଧାମ ସର୍ବଶ୍ରେଷ୍ଠ ସୁନ୍ଦର ଶ୍ୟାମ ସୁନ୍ଦରଙ୍କୁ ମୁଁ ଆଜି ଦର୍ଶନ କରିବି। ଅକ୍ରୁର ଚିନ୍ତା କରୁଛନ୍ତି, ଆଜି ମୋର ଚକ୍ଷୁ ଧାରଣ କରିବାର ପ୍ରକୃତ ଫଳ ମୁଁ ଲାଭ କରିବି। ଯେଉଁମାନଙ୍କର ଚକ୍ଷୁ ରହିଛି, ଯେଉଁମାନେ ଚକ୍ଷୁ ଧାରଣ କରିଛନ୍ତି, ସେମାନେ ଯଦି ସେ ଚକ୍ଷୁରେ ଭଗବାନ କୃଷ୍ଣଙ୍କର ଦର୍ଶନ ନ କରିପାରିଲେ, ଭଗବାନ କୃଷ୍ଣଙ୍କର ଶ୍ରୀ ବିଗ୍ରହର ଦର୍ଶନ କରି ନ ପାରିଲେ, ତାଙ୍କର ଚକ୍ଷୁ ଧାରଣ କରିବା ବୃଥା ହେ। ସେଥିପାଇଁ କୁହାଯାଇଛି, ବରାହିତ ଇଏ ନୟନେ ନରାଣଂ ଲିଙ୍ଗାନି ବିଷ୍ଣୁନ ନିରୀକ୍ଷଣ ଅତେ। ତ ଯେଉଁମାନେ ଏଇ ଚକ୍ଷୁ ଦ୍ୱାରା ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ବିଗ୍ରହ ବା ରୂପର ନିରୀକ୍ଷଣ କରନ୍ତି ନାହିଁ, ଦର୍ଶନ କରନ୍ତି ନାହିଁ, ସେମାନଙ୍କର ଚକ୍ଷୁ ପ୍ରକୃତ ଚକ୍ଷୁ ନୁହେଁ। ତାହା କିପରି? ଯେପରି ମୟୂର ପୁଚ୍ଛରେ ଯେଉଁ ଚକ୍ଷୁ ରହିଥାଏ, ମୟୂର ପୁଚ୍ଛରେ ଚକ୍ଷୁ ସଦୃଶ ଚିହ୍ନ ରହିଥାଏ, କିନ୍ତୁ ସେ ଚକ୍ଷୁ ଦ୍ୱାରା କେହି ଦର୍ଶନ କରିପାରିବେ ନାହିଁ, ସେ କେବଳ ପ୍ରଦର୍ଶନ ମାତ୍ର। ଠିକ୍ ସେହିପରି ଯଦି ଆମେ ଚକ୍ଷୁ ଧାରଣ କରି କୃଷ୍ଣଙ୍କର ରୂପ ଦର୍ଶନ କଲେ ନାହିଁ, ବିଗ୍ରହ ଦର୍ଶନ କଲେ ନାହିଁ, ତାହେଲେ ଆମର ଚକ୍ଷୁ ଧାରଣ କରିବା ମୟୂର ପୁଚ୍ଛର ଚକ୍ଷୁ ପରି, କିଛି ମୂଲ୍ୟ ନାହିଁ, ବୃଥା। ତେଣୁ ଅକ୍ରୁର ଭାବୁଛନ୍ତି ଯେ ମୋର ଆଜି ଚକ୍ଷୁ ଧାରଣ କରିବାର ପ୍ରକୃତ ଫଳ ମୁଁ ଲାଭ କରିବି ଭଗବାନ କୃଷ୍ଣଙ୍କୁ ଦର୍ଶନ କରି। ଯଶ ଆଖିଳାମିବ ହବି ସୁମଙ୍ଗଳୈ ବାଚ ବିମିଶ୍ରା ଗୁଣକର୍ମ ଜନ୍ମଭି। ତେଣୁ ଯେଉଁ ଭଗବାନଙ୍କର ଗୁଣ, କର୍ମ ଏବଂ ଜନ୍ମ ସମ୍ବନ୍ଧରେ ଯେଉଁ ବର୍ଣ୍ଣନା କରାଯାଇଛି କାବ୍ୟ ରୂପରେ ବା ଗଳ୍ପ ରୂପରେ, ସେହି ବାଣୀ ଯାହାକି ଭଗବାନଙ୍କର ଗୁଣ, କର୍ମ ଏବଂ ଜନ୍ମ ସମ୍ବନ୍ଧରେ ବର୍ଣ୍ଣନା କରୁଛି, ସେହି ବାଣୀ ଶ୍ରବଣ ମାତ୍ରେ କ'ଣ ହୁଏ ନା, ଯଶ ଅଖିଳାମିବ ହବିହି, ସେ ବାଣୀକୁ ଶ୍ରବଣ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ପାପ ଦୂରୀଭୂତ ହୋଇଯାଏ। ଯେପରି ଆପଣମାନେ ସମସ୍ତେ ଭଗବାନ କୃଷ୍ଣଙ୍କର ଗୁଣ, କର୍ମ ଜନ୍ମ ଆଦି ଶ୍ରବଣ କରୁଛନ୍ତି। ଏହାଦ୍ୱାରା ଆପଣମାନଙ୍କର ସମସ୍ତ ପାପ ବିଦୂରିତ। ତେଣୁ ଭଗବାନଙ୍କର କଥା ଶ୍ରବଣ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ପାପ ବିଦୂରିତ ହୋଇଥାଏ ଏବଂ ସମସ୍ତ ପ୍ରକାର ମଙ୍ଗଳ ହୋଇଥାଏ, ସମସ୍ତ ଅମଙ୍ଗଳ ଦୂର ହୋଇଥାଏ। ତେଣୁ ଏଇ ଭଗବାନଙ୍କ ସମ୍ବନ୍ଧୀୟ ବାଣୀ ବା କଥା ପ୍ରାଣନ୍ତି ଶୁଭନ୍ତି ପୁନନ୍ତି ବୈ ଜଗତ, ସମସ୍ତ ଜଗତର ଲୋକମାନଙ୍କ ହୃଦୟରେ ପ୍ରାଣ ସଞ୍ଚାର କରିଥାଏ। ଅର୍ଥାତ୍ ଯେଉଁମାନେ ଭଗବାନ କୃଷ୍ଣଙ୍କର କଥା କୀର୍ତ୍ତନ କରିଥାନ୍ତି ବା ଯେଉଁମାନେ କୃଷ୍ଣଙ୍କର କଥା ଶ୍ରବଣ କରିଥାନ୍ତି ସେମାନଙ୍କ ହୃଦୟରେ ପ୍ରକୃତ ପକ୍ଷେ ପ୍ରାଣର ସଞ୍ଚାର ହୋଇଥାଏ। ଯେଉଁମାନେ ଭଗବାନଙ୍କର କଥା କୀର୍ତ୍ତନ କରନ୍ତି ନାହିଁ ବା ଶ୍ରବଣ କରନ୍ତି ନାହିଁ ସେମାନେ ପ୍ରକୃତ ପକ୍ଷେ ମୃତ ତୁଲ୍ୟ, ସେମାନେ ଜୀବିତ ନୁହନ୍ତି, ମୃତ ତୁଲ୍ୟ। ତେଣୁ ଭଗବାନଙ୍କର କଥା ହିଁ ପ୍ରକୃତ ପକ୍ଷେ ବ୍ୟକ୍ତିର ହୃଦୟରେ ପ୍ରାଣ ସଞ୍ଚାର କରିଥାଏ। ଶୁଭନ୍ତି ଏବଂ ତାହା ବ୍ୟକ୍ତିକୁ ସୌନ୍ଦର୍ଯ୍ୟଶାଳୀ କରିଥାଏ, ଅର୍ଥାତ୍ ବ୍ୟକ୍ତିର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରାପ୍ତ ହୋଇଥାଏ। ଭଗବାନଙ୍କର କଥା ଶ୍ରବଣ କଲେ ବ୍ୟକ୍ତିର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରାପ୍ତ ହୋଇଥାଏ। ତାହେଲେ ବ୍ୟକ୍ତିର ସୌନ୍ଦର୍ଯ୍ୟ ଭଗବାନଙ୍କ କଥା ଶ୍ରବଣ କଲେ କିପରି ବୃଦ୍ଧି ପ୍ରାପ୍ତ ହେବ, ସେ ସୌନ୍ଦର୍ଯ୍ୟ କ'ଣ? ଆମେ ସାଧାରଣ ଭାବରେ ଭାବୁ ଯେ ବ୍ୟକ୍ତିର ଶରୀର ଯଦି ସୁନ୍ଦର ଦେଖାଯାଉଛି ତାହେଲେ ସେ ସୁନ୍ଦର ବ୍ୟକ୍ତି, କିନ୍ତୁ ହୁଏତ ଜଣେ ବ୍ୟକ୍ତି ଦେଖିବା ପାଇଁ ଅତି ସୁନ୍ଦର କିନ୍ତୁ ସେ ବିଭିନ୍ନ ପ୍ରକାର ପାପକର୍ମ କରୁଛି, ତାର ସେ ଚରିତ୍ରହୀନ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ, ତାହେଲେ ସେ ଯେତେ ସୁନ୍ଦର ହେଲେ ମଧ୍ୟ ଲୋକ ତାକୁ ସୁନ୍ଦର ବା ତାର ପ୍ରଶଂସା କରିବେ ନାହିଁ, ତାକୁ ସୁନ୍ଦର କହିବେ ନାହିଁ ବା ତାର ପ୍ରଶଂସା କରିବେ ନାହିଁ। କିନ୍ତୁ ଯଦି ଜଣେ ବ୍ୟକ୍ତି ଦେଖିବା ପାଇଁ ଏତେ ସୁନ୍ଦର ନୁହେଁ କିନ୍ତୁ ତାର ସବୁ ଭଲ ଗୁଣମାନ ରହିଛି, ସେ ଅତ୍ୟନ୍ତ ଦୟାଶୀଳ, କ୍ଷମାଶୀଳ, ପରୋପକାରୀ, ଏସବୁ ଗୁଣମାନ ତାର ରହିଛି, ତାହେଲେ ସେ ବ୍ୟକ୍ତି ସୁନ୍ଦର ନ ହେଲେ ମଧ୍ୟ ଶାରୀରିକ ରୂପରେ ତଥାପି ତାକୁ ସୁନ୍ଦର ବୋଲି କୁହାଯିବ। ତେଣୁ ଯେତେବେଳେ ଆମେ ଭଗବାନଙ୍କର କଥା ଶ୍ରବଣ କରିଥାଉ ସେତେବେଳେ ଆମର ହୃଦୟ ଶୁଦ୍ଧ ହୋଇଥାଏ, ଆମର ସମସ୍ତ ପାପ ଦୂରୀଭୂତ ହୋଇଥାଏ ଏବଂ ଆମ ହୃଦୟରେ ଏସବୁ ଦୈବୀ ଗୁଣ ସବୁ ପ୍ରକଟ ହୋଇଥାଏ। ଯେପରି ଦୟା, କ୍ଷମା, ସତ୍ୟତା, ଏସବୁ ଗୁଣମାନ ପ୍ରକଟ ହୋଇଥାଏ, ତେଣୁ ପ୍ରକୃତ ପକ୍ଷେ ସେହି ବ୍ୟକ୍ତିକୁ ସୁନ୍ଦର କୁହାଯାଏ। ତେଣୁ ଯେତେବେଳେ କୁହାଯାଉଛି ଯେ ଭଗବାନଙ୍କର କଥା ଶ୍ରବଣ କଲେ ବ୍ୟକ୍ତି ସୁନ୍ଦର ହୋଇଥାଏ, ତାର ଅର୍ଥ ହେଲା ଭଗବାନଙ୍କର କଥା ଶ୍ରବଣ କଲେ ବ୍ୟକ୍ତିର ହୃଦୟରେ ଏସବୁ ଗୁଣାବଳୀ ପ୍ରକାଶ ପାଇଥାଏ, ତେଣୁ ସେ ପ୍ରକୃତ ପକ୍ଷେ ସୁନ୍ଦର ହୋଇଥାଏ। ପୁନନ୍ତି ବୈ ଜଗତ ଏବଂ ଏହି ଭଗବାନଙ୍କର କଥା ସମସ୍ତ ଜଗତକୁ ଶୁଦ୍ଧ କରିବା ପାଇଁ ସକ୍ଷମ, ବ୍ୟକ୍ତିର ସମସ୍ତ କଳ୍ମଶ ଭଗବାନଙ୍କର କଥା ଶ୍ରବଣରେ ଦୂରୀଭୂତ ହୋଇଥାଏ। ୟାସ୍ତତ୍ ବିରକ୍ତା ସବ ଶୋଭନାମତା, ତେଣୁ ଯେଉଁ ବାଣୀରେ ଭଗବାନଙ୍କର ଏସବୁ ଗୁଣ, କର୍ମ, ଜନ୍ମ ଆଦି ବର୍ଣ୍ଣନା କରାଯାଇଛି ସେ ବାଣୀ ପ୍ରକୃତ ପକ୍ଷେ ଜଗତ ପକ୍ଷରେ ମଙ୍ଗଳକାରୀ, ତାହା ବ୍ୟକ୍ତିର ହୃଦୟରେ ପ୍ରାଣ ସଞ୍ଚାର କରିଥାଏ, ବ୍ୟକ୍ତିକୁ ସୁନ୍ଦର କରିଥାଏ ଏବଂ ବ୍ୟକ୍ତିକୁ ପବିତ୍ର କରିଥାଏ। କିନ୍ତୁ ଯେଉଁ ବାଣୀ ବା କଥା ଭଗବାନଙ୍କର ଗୁଣାବଳୀ ବର୍ଣ୍ଣନା କରେ ନାହିଁ, ଭଗବାନଙ୍କର ଜନ୍ମ କର୍ମ ଆଦିର ବର୍ଣ୍ଣନା କରେ ନାହିଁ, ସେପରି ବାଣୀ ସବସୋଭନାମତା। ସେପରି ବାଣୀ ଯେତେ ଅଳଙ୍କାର ସମ୍ପନ୍ନ ହୋଇଥିଲେ ମଧ୍ୟ ତାହା ଶବକୁ ସଜେଇବା ପରି ହୋଇଥାଏ, ସବଶୋଭନା। ଯେପରି ଅନେକ ସମୟରେ ଦେଖାଯାଏ ଯେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହୁଏ, ମୃତ୍ୟୁ ପରେ ଆମେ ତାର ଶବକୁ ଗୋଟିଏ ନୂତନ ବସ୍ତ୍ରରେ ଢାଙ୍କି ଦେଇଥାଉ, ତାପରେ ବିଭିନ୍ନ ପ୍ରକାର ଫୁଲମାଳରେ ଆମେ ସଜ୍ଜିତ କରୁ ସେ ବ୍ୟକ୍ତିକୁ। ହୁଏତ ସେ ବ୍ୟକ୍ତି ଜୀବିତ ଥିବା ଅବସ୍ଥାରେ ଆମେ ଦିନେ ତାକୁ ଗୋଟିଏ ଫୁଲମାଳ ଦେଇନେ ବା ତାକୁ ନୂତନ ବସ୍ତ୍ର ପ୍ରଦାନ କରିନେ, କିନ୍ତୁ ଯେତେବେଳେ ତା ସେ ମୃତ ହୋଇଯାଉଛି, ମରିଯାଉଛି, ତାପରେ ଆମେ ତାକୁ ସଜଉଛୁ ମୃତ ହେବା ପରେ। ତେଣୁ ସେପରି ସଜେଇବାରେ ଲାଭ କ'ଣ ଅଛି? ଶବ ଶୋଭନା, ଶବ ଶୋଭାଯାତ୍ରା, ଶବକୁ ଶୋଭା ସଜେଇ ଦିଆଯାଉଛି। ତେଣୁ ଯେପରି ଶବକୁ ସଜେଇବାରେ କିଛି ମୂଲ୍ୟ ନାହିଁ, ଠିକ୍ ସେହିପରି ଯେଉଁ ବାଣୀରେ ଭଗବାନଙ୍କର ଗୁଣାବଳୀର ବର୍ଣ୍ଣନା ନାହିଁ, ଯେଉଁ ବାଣୀରେ ଭଗବାନଙ୍କର ଜନ୍ମ କର୍ମ ଆଦିର ବର୍ଣ୍ଣନା ନାହିଁ, ସେ ବାଣୀ ଯେତେ ପ୍ରକାର କାବ୍ୟିକ ଅଳଙ୍କାର ଦ୍ୱାରା ଅଳଙ୍କୃତ ହେଲେ ମଧ୍ୟ ସେ ଶବ ଶୋଭନା ପରି ହୋଇଥାଏ, ଶବର ଶବକୁ ସଜେଇବା ପରି ହୋଇଥାଏ, ସେ ବାଣୀର କିଛି ମୂଲ୍ୟ ନାହିଁ। ତେଣୁ ଆଜିକାଲି ଅନେକ ସବୁ ରହିଛି ଗ୍ରନ୍ଥ, ନାଟକ, ଉପନ୍ୟାସ, କାବ୍ୟ, କିନ୍ତୁ ସେଥିରେ ଭଗବାନଙ୍କର କୌଣସି ଗୁଣାବଳୀର ବର୍ଣ୍ଣନା ନାହିଁ। ଅଥଚ ଲକ୍ଷ ଲକ୍ଷ ଲୋକ ଏପରି ଗ୍ରନ୍ଥ ପ୍ରତିଦିନ ପାଠ କରୁଛନ୍ତି, ତାଦ୍ୱାରା ସେମାନଙ୍କର କିଛି ଲାଭ ହେବନି, କେବଳ ସେମାନେ ସମୟ ନଷ୍ଟ କରୁଛନ୍ତି, ସମୟର ଅପଚୟ ମାତ୍ର, କିନ୍ତୁ ସେମାନେ ଗୀତା ଭାଗବତ ପାଠ କରିବେନି, ତା ପାଇଁ ତାଙ୍କ ପକ୍ଷରେ ସମୟ ନାହିଁ। ଇଏ ହେଉଛି ସଂସାରର ଦୁର୍ଭାଗ୍ୟ। ତେବେ ଅକ୍ରୁର ପାଉଛନ୍ତି, ସଚାବତୀର୍ଣ୍ଣ କିଳ ସାତତା ନୟେ ସସେତୁ ପାଳା ଅମର ବର୍ଜ୍ୟ ସର୍ମକୃତ। ତେଣୁ ସେ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ଅବତରିତ ହୋଇଛନ୍ତି, କେଉଁଠାରେ ଅବତରିତ ହୋଇଛନ୍ତି ନା ସାତତା ନୟେ, ଯଦୁବଂଶରେ ଅବତରିତ ହୋଇଛନ୍ତି, ଏବଂ ତାଙ୍କ ଅବତାରର ଉଦ୍ଦେଶ୍ୟ କ'ଣ ନା ଅମର ସ୍ୱସେତୁ ପାଳ ଅମର ବର୍ଜ୍ୟ ସର୍ମକୃତ। ଇଏ ଦେବତାମାନଙ୍କର କାର୍ଯ୍ୟ କରିବା ପାଇଁ ଭଗବାନ ଆସିଛନ୍ତି, ଦେବତାମାନଙ୍କର କଲ୍ୟାଣ ପାଇଁ, ଅର୍ଥାତ୍ ଦେବତାମାନେ ଯେଉଁମାନେ ଭଗବାନଙ୍କର ପ୍ରତିନିଧି ଭାବରେ ସଂସାରର ଶାସନ ଭାର ଗ୍ରହଣ କରିଛନ୍ତି, ଦାୟିତ୍ୱ ବହନ କରିଛନ୍ତି, ଏବଂ ଭଗବାନ ସ୍ୱସେତୁ ପାଳ, ଭଗବାନ ଯେଉଁ ଧର୍ମ ବିଧି ପ୍ରଦାନ କରିଛନ୍ତି, ଦେବତାମାନେ ସେହି ଧର୍ମ ବିଧି ଆଚରଣ କରି ସଂସାରର ପାଳନ କରୁଛନ୍ତି। ତେଣୁ ଦେବତାମାନେ ପ୍ରକୃତ ପକ୍ଷେ ଭଗବାନଙ୍କର କାର୍ଯ୍ୟ କରୁଛନ୍ତି, ତେଣୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ଧର୍ମ ପଥର ସୁରକ୍ଷା କରିବା, ତାହା ହେଉଛି ଭଗବାନଙ୍କର କାର୍ଯ୍ୟ। ତାଦ୍ୱାରା ପ୍ରକୃତ ପକ୍ଷେ ଦେବତାମାନଙ୍କର କଲ୍ୟାଣ ହୋଇଥାଏ ଏବଂ ତାଦ୍ୱାରା ସଂସାରର ମଧ୍ୟ କଲ୍ୟାଣ ହୋଇଥାଏ। ତେଣୁ ଅକ୍ରିୟ କହୁଛନ୍ତି, ଯଶ ବିତନ୍ନନ ବ୍ରଜ ଆସ୍ତ ଈଶ୍ୱର। ତେଣୁ ସେହି ଭଗବାନ ଯେଉଁ ଯିଏକି ଯଦୁକୁଳରେ ଅବତୀର୍ଣ୍ଣ ହୋଇଛନ୍ତି, ସେ ବର୍ତ୍ତମାନ ବ୍ରଜଭୂମିରେ ନିଜର ଯଶର ବିସ୍ତାର କରୁଛନ୍ତି। ଯଶ ବିତନ୍ନନ, ସେ ନିଜର ଯଶର ବିସ୍ତାର କରୁଛନ୍ତି। ଗାୟନ୍ତି ଦେବାଜତ ଅଶେଷ ମଙ୍ଗଳ। ତେଣୁ ବ୍ରଜଭୂମିରେ ଭଗବାନ ଯେଉଁ ଲୀଳା ବିଳାସ କରୁଛନ୍ତି, ଦେବତାମାନେ ସେହି ଲୀଳାର ଗାନ କରୁଛନ୍ତି, କୀର୍ତ୍ତନ କରୁଛନ୍ତି। ଏହିପରି ଭାବରେ ଜଗତର ଅଶେଷ ମଙ୍ଗଳ ସାଧିତ ହେଉଛି ଭଗବାନଙ୍କର ବ୍ରଜଭୂମିରେ ଲୀଳା ବିଳାସ କରିବା ଦ୍ୱାରା। ତଂ ତଦ୍ଦନୁ ନଂ ମହତଂ ଗତିଂ ଗୁରୁମ୍। ତେଣୁ ଅକ୍ର କହୁଛନ୍ତି, ସେ ଭଗବାନ ସେ ହେଉଛନ୍ତି ସମସ୍ତ ମହାନ ବ୍ୟକ୍ତିମାନଙ୍କର ପରମ ଗତି। ମୁନି ଋଷିମାନେ ଦେବତାମାନେ ସମସ୍ତେ ସେହି ଭଗବାନଙ୍କର କୃପା ଲାଭ କରିବା ପାଇଁ ସବୁ ସମୟରେ ବ୍ୟାକୁଳ। ତେଣୁ ଭଗବାନ କୃଷ୍ଣ ହେଉଛନ୍ତି ସମସ୍ତଙ୍କର ପରମ ଗତି ବା ଲକ୍ଷ୍ୟ, ଏବଂ ସେ ହେଉଛନ୍ତି ସମସ୍ତଙ୍କର ଗୁରୁ ମଧ୍ୟ। କୃଷ୍ଣ ବନ୍ଦେ ଜଗତ ଗୁରୁ, ଭଗବାନ କୃଷ୍ଣ ସମସ୍ତଙ୍କର ଗୁରୁ, କାରଣ ସେ ଜ୍ଞାନ ଉପଦେଶ ପ୍ରଥମେ ପ୍ରଦାନ କରୁଛନ୍ତି। ଭଗବାନ କୃଷ୍ଣ ପ୍ରଥମେ ଜ୍ଞାନ ଉପଦେଶ ବ୍ରହ୍ମାଙ୍କୁ ପ୍ରଦାନ କରିଥିଲେ, ବ୍ରହ୍ମା ନାରଦଙ୍କୁ ପ୍ରଦାନ କଲେ, ନାରଦ ବ୍ରହ୍ମାଙ୍କୁ ବ୍ୟାସଦେବଙ୍କୁ ପ୍ରଦାନ କଲେ। ଏହିପରି ଭାବରେ ଗୁରୁ ଶିଷ୍ୟ ପରମ୍ପରା କ୍ରମେ ଏ ଜ୍ଞାନ ଉପଦେଶ ଚାଲିଆସୁଛି। ତେଣୁ ପ୍ରଥମ ଗୁରୁ ହେଉଛନ୍ତି ଭଗବାନ କୃଷ୍ଣ, ଯିଏକି ଜଗତ ଗୁରୁ। ତେଣୁ ସେ ସମସ୍ତ ସଂସାରର ଗୁରୁ, ଯେ ସମସ୍ତଙ୍କୁ ଜ୍ଞାନ ଉପଦେଶ ପ୍ରଦାନ କରୁଛନ୍ତି, ଏବଂ ସେ ହେଉଛନ୍ତି ସମସ୍ତଙ୍କର ଲକ୍ଷ୍ୟ ମଧ୍ୟ। ଜୀବନର ଲକ୍ଷ୍ୟ ତାଙ୍କୁ ପ୍ରାପ୍ତ ହେବ। ତ୍ରୈଲୋକ କାନ୍ତଂ ଦୃଶ୍ୟମାନ ମହୋତ୍ସବ, ଏବଂ ଯେହେତୁ ଭଗବାନ ଶ୍ରୀକୃଷ୍ଣ ସମସ୍ତ ତ୍ରିଲୋକର ଅଧୀଶ୍ୱର ଏବଂ ସମସ୍ତ ତ୍ରିଲୋକର ସମସ୍ତ ସୌନ୍ଦର୍ଯ୍ୟ ତାଙ୍କଠାରେ ନିହିତ ରହିଛି, ସେଥିପାଇଁ ଦୃଶ୍ୟମାନ ମହୋତ୍ସବ। ତେଣୁ ଭଗବାନ କୃଷ୍ଣଙ୍କୁ ଦର୍ଶନ କରିବା ନିଜର ଚକ୍ଷୁ ପାଇଁ ଏକ ଉତ୍ସବ ସଦୃଶ। ଉତ୍ସବ ଯେତେବେଳେ ଆପଣ କୌଣସି ଯାତ୍ରାକୁ ଯିବେ, ଉତ୍ସବକୁ ଯିବେ, ସେଠାରେ ବିଭିନ୍ନ ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥାଏ। ତେଣୁ ବିଭିନ୍ନ ପ୍ରକାର ଦୃଶ୍ୟ ଦେଖି ଆମେ ଆନନ୍ଦିତ ହୋଇଥାଉ। ଠିକ୍ ସେହିପରି ଯେତେବେଳେ ଆମେ ଭଗବାନ କୃଷ୍ଣଙ୍କର ରୂପ ଦର୍ଶନ କରିଥାଉ, ତାହା ଆମର ଚକ୍ଷୁ ପାଇଁ ଏକ ଉତ୍ସବ ସଦୃଶ ହୋଇଥାଏ। ଆମେ ଅନେକ ସମୟରେ ଆମର ଚକ୍ଷୁକୁ ଭଗବାନଙ୍କ ରୂପଠାରୁ ଫେରାଇ ଆଣିପାରୁନା। ଆମର ମନ ବା ଚକ୍ଷୁ ଭଗବାନଙ୍କ ରୂପରେ ନିବଦ୍ଧ ହୋଇଥାଏ, କାରଣ ଭଗବାନ କୃଷ୍ଣ ଏତେ ସୁନ୍ଦର, ତାଙ୍କର ପ୍ରତିଟି ଅଙ୍ଗ ସୁନ୍ଦର, ଏବଂ ତାଙ୍କର ବେଶ ପୋଷାକ ସବୁ ସୁନ୍ଦର। ତେଣୁ ଆମର ଚକ୍ଷୁ ପାଇଁ ଭଗବାନଙ୍କ ରୂପ ଏକ ମହୋତ୍ସବ ସଦୃଶ। ତେଣୁ ଅକୁର ଚିନ୍ତା କରୁଛନ୍ତି, ସେ ଭଗବାନଙ୍କ ସେ ରୂପର କଳ୍ପନା କରୁଛନ୍ତି ଅକୁର, ଯେ ମୁଁ ବର୍ତ୍ତମାନ ଆଜି ସେହି ଭଗବାନଙ୍କର ସେ ରୂପର ଦର୍ଶନ କରିବି, ଯାହା ମୋ ଚକ୍ଷୁ ପାଇଁ ଏକ ମହୋତ୍ସବ ସଦୃଶ ହେବ। ରୂପଂ ଦଧାନ ସ୍ୱୟଂଇପ୍ସିତାସ୍ପଦମ୍, ଏବଂ ସେହି ଭଗବାନ ସମସ୍ତ ସୌନ୍ଦର୍ଯ୍ୟର ଆଗାର, ତେଣୁ ସ୍ୱୟଂ ଲକ୍ଷ୍ମୀ ଦେବୀ ସେ ମଧ୍ୟ ଭଗବାନଙ୍କର ସେହି ବକ୍ଷ ଦେଶରେ ନିଜେ ନିବାସ କରୁଛନ୍ତି। ସେ ଲକ୍ଷ୍ମୀ ଦେବୀଙ୍କର ମଧ୍ୟ ଆସ୍ପଦ ବା ଆଶ୍ରୟ, ଯେଉଁ ଭଗବାନ ସମସ୍ତଙ୍କର ଆଶ୍ରୟ ସେ ଲକ୍ଷ୍ମୀଙ୍କର ମଧ୍ୟ ଆଶ୍ରୟ। ତେଣୁ ଲକ୍ଷ୍ମୀ ଦେବୀ ଭଗବାନଙ୍କ ବକ୍ଷ ଦେଶରେ ନିତ୍ୟ ନିବାସ କରୁଛନ୍ତି। ଦକ୍ଷେ ମମ ଆସୁନ୍ ଉଷସଃ ସୁଦର୍ଶନ, ତେଣୁ ଅକୁର ଭାବୁଛନ୍ତି ଯେ ଆଜି ମୁଁ ସେହି ଭଗବାନଙ୍କୁ ଦର୍ଶନ କରିବି, ତେଣୁ ମୋର ଯେତେ ରାତ୍ରି ଉଜାଗରରେ ବ୍ୟତୀତ ହୋଇଛି, କାରଣ ଅକୁର ଏହି ଭଗବାନଙ୍କୁ କେବେ ଦର୍ଶନ କରିବେ, ଏଥିପାଇଁ ଅନେକ ରାତ୍ରି ଚିନ୍ତା କରିକରି ଉଜାଗରରେ ବ୍ୟତୀତ କରିଛନ୍ତି। ତାଙ୍କର ଏକମାତ୍ର ଲକ୍ଷ୍ୟ, ମଥୁରାରେ ରହିବାର ଲକ୍ଷ୍ୟ ହେଲା କିପରି ସେ କୃଷ୍ଣଙ୍କୁ ଦର୍ଶନ କରିବେ, କୃଷ୍ଣଙ୍କର ସଙ୍ଗ ଲାଭ କରିବେ। ସେ ସମୟ କେବେ ଆସିବ ସେଥିପାଇଁ ଅକ୍ର ସବୁ ସମୟରେ ଚିନ୍ତା କରୁଥିଲେ, ଅନେକ ରାତ୍ରି ଉଜାଗର ରହିଛନ୍ତି। ତେଣୁ ଅକ୍ର ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ଆଜି ଯେଉଁ ରାତ୍ରି ଶେଷ ହୋଇ ଆଜି ସକାଳ ହୋଇଛି, ପ୍ରକୃତ ପକ୍ଷେ ଯେତେ ରାତ୍ରି ମୁଁ ଉଜାଗର ରହିଛି ଏବଂ ପ୍ରତିଟି ରାତ୍ରି ଉଜାଗର ପରେ ଯେତୋଟି ସକାଳ ଆସିଛି, ସେତୋଟି ସକାଳର ଆଜି ମୁଁ ଫଳ ପ୍ରାପ୍ତ ହେବାକୁ ଯାଉଛି, ଆଜି ମୋର ଶୁଭ ସକାଳ ହୋଇଛି, ଯେ ମୁଁ ଆଜି ଭଗବାନ କୃଷ୍ଣଙ୍କର ଦର୍ଶନ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେବି। ତାପରେ ଅକ୍ର ବର୍ତ୍ତମାନ ଚିନ୍ତା କରୁଛନ୍ତି ଭଗବାନଙ୍କର ରୂପ ସମ୍ବନ୍ଧରେ ଚିନ୍ତା କରିକରି ବର୍ତ୍ତମାନ ଭାବୁଛନ୍ତି ଯେ ମୁଁ ଯେତେବେଳେ ଯାଇ ବ୍ରଜଭୂମିରେ ପହଞ୍ଚିବି, ଭଗବାନ କୃଷ୍ଣଙ୍କୁ ମୋ ସମ୍ମୁଖରେ ଦର୍ଶନ କରିବି, ସେତେବେଳେ ମୁଁ କ'ଣ କରିବି? ଆଗରୁ ସେ କଳ୍ପନା କରୁଛନ୍ତି ଯେ ଭଗବାନଙ୍କୁ ଦର୍ଶନ ଯେତେବେଳେ ମୁଁ ପାଇବି ପ୍ରଥମ ଦର୍ଶନ, ସେତେବେଳେ ମୋର କି ପ୍ରକାର ଭାବ ହେବ ଏବଂ ମୁଁ କି ପ୍ରକାର ଆଚରଣ କରିବି। ତେଣୁ ଏ କଥା ଚିନ୍ତା କରି ଅକ୍ଷର ଭାବୁଛନ୍ତି ଯେ ଅଥାପରୂଢ଼ ସପଦି ସୟ ରଥାତ୍ ପ୍ରଧାନ ପୁଂସଚରଣ ସ୍ୱଲବ୍ଧେ। ତେଣୁ ଅକ୍ଷର ଭାବୁଛନ୍ତି ମୁଁ ଯେତେବେଳେ ଭଗବାନଙ୍କୁ ପ୍ରଥମ ଦର୍ଶନ କରିବି, କାରଣ ମୁଁ ରଥରେ ବସି ଯାଉଛି ବ୍ରଜଭୂମିକୁ, ହୁଏତ ହଠାତ୍ କୃଷ୍ଣ ବଳରାମଙ୍କର ଦର୍ଶନ ହୋଇଯିବ। ତେଣୁ ମୁଁ ସେତେବେଳେ କ'ଣ କରିବି? ମୁଁ ରଥରେ ଯେତେବେଳେ ବସି ଯାଉଛି, ତେଣୁ ସେ ଚିନ୍ତା କରୁଛନ୍ତି ଯେ ମୁଁ ଭଗବାନଙ୍କୁ ଦର୍ଶନ କରିବା ମାତ୍ର ଦୂରରୁ ମୁଁ ଯେତେବେଳେ କୃଷ୍ଣ ବଳରାମଙ୍କୁ ଦର୍ଶନ କରିବି ରଥ ଉପରେ ଯାଉଥିବା ଅବସ୍ଥାରେ, ସେତେବେଳେ ମୁଁ କ'ଣ କରିବି? ହଠାତ୍ ମୁଁ ରଥରୁ ଓହ୍ଲେଇ ପଡ଼ିବି ପ୍ରଥମେ, ତାପରେ ପ୍ରଧାନ ପୁଂସ ଚରଣଂ ସ୍ୱଲବ୍ଧେ ନମସ୍ୱାଦଂ ଚ ସଖୀନ୍ ବନବାସୀ। ତେଣୁ ତାପରେ ମୁଁ ଯେତେବେଳେ ରଥରୁ ଓହ୍ଲେଇ ପଡ଼ିବି କ'ଣ କରିବି ନା, ମୁଁ ସଙ୍ଗେ ସଙ୍ଗେ ଦଣ୍ଡବତ ପ୍ରଣାମ କରିବି, ଭୂମିରେ ଲୋଟି ଭଗବାନଙ୍କର ଚରଣରେ ମୁଁ ଦଣ୍ଡବତ ପ୍ରଣାମ କରିବି। ଏବଂ ଅକ୍ଷର ଭାବୁଛନ୍ତି ଯେ ମୁଁ ସେଇ ଚରଣ, ଭଗବାନଙ୍କର ଚରଣ କୌଣସି ସାମାନ୍ୟ ଚରଣ ନୁହେଁ, ଯେଉଁ ଚରଣର ଧ୍ୟାନ ଧିଆଧୃତଂ ଯୋଗୀ, ଯୋଗୀମାନେ ତାଙ୍କର ମାନସ ପଟଳରେ ଯେଉଁ ଭଗବାନଙ୍କର ଚରଣ କମଳର ଧ୍ୟାନ ନିତ୍ୟ କରୁଛନ୍ତି ଆତ୍ମ ସାକ୍ଷାତକାର ଲାଭ କରିବା ପାଇଁ, ତଥାପି ସେମାନେ ଭଗବାନଙ୍କର ଚରଣ କମଳକୁ ପ୍ରାପ୍ତ ହୋଇପାରୁନାହାନ୍ତି। କିନ୍ତୁ ଆଜି ମୁଁ ଭଗବାନଙ୍କୁ ଦର୍ଶନ କରିବା ମାତ୍ରେ ମୁଁ ତାଙ୍କର ଚରଣ କମଳରେ ଦଣ୍ଡବତ ପ୍ରଣାମ କରିବି, ଚରଣ କମଳକୁ ସ୍ପର୍ଶ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହେବ। ତେଣୁ ଅକ୍ର ଚିନ୍ତା କରୁଛନ୍ତି ଯେ ମୁଁ ଯେ କେବଳ ଭଗବାନଙ୍କୁ ପ୍ରଣାମ କରିବି ତାହା ନୁହେଁ, ଅନେକ ସମୟରେ ଯେଉଁମାନେ କନିଷ୍ଠ ଭକ୍ତ ସେମାନେ ଭାବିଥାନ୍ତି ଯେ ମୁଁ ଠାକୁରଙ୍କର ପୂଜା କରୁଛି, ତେଣୁ ଅନ୍ୟ କୌଣସି ଭକ୍ତକୁ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକତା ନାହିଁ, ଅନ୍ୟ କୌଣସି ଭକ୍ତକୁ ପ୍ରଣାମ କରିବାର ଆବଶ୍ୟକତା ନାହିଁ, ବା ତାକୁ ସମ୍ମାନ ପ୍ରଦର୍ଶନ କରିବା, ଆଦର ସତ୍କାର କରିବାର ଆବଶ୍ୟକତା ନାହିଁ। ଏପରି ଭାବୁଥିବା ଭକ୍ତମାନେ ହେଉଛନ୍ତି କନିଷ୍ଠ ଶ୍ରେଣୀର ଭକ୍ତ, ଯେଉଁମାନେ ଭାବନ୍ତି ଯେ ମୁଁ ଠାକୁରଙ୍କର ପୂଜା କରୁଛି, ମୁଁ ପୂଜାରୀ, ଆଉ କାହା କୌଣସି ଭକ୍ତକୁ ମୁଁ ସମ୍ମାନ ପ୍ରଦର୍ଶନ କରିବି ନାହିଁ, ମୁଁ ଯେହେତୁ ଠାକୁରଙ୍କର ପୂଜା କରୁଛି। ତେଣୁ ସେପରି ଭକ୍ତଙ୍କୁ କନିଷ୍ଠ ଭକ୍ତ କୁହାଯାଇଛି, ଯେ ପ୍ରକୃତ ଭକ୍ତ ସେ ଠାକୁରଙ୍କୁ ପୂଜା କରିବା ସହିତ, ଠାକୁରଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହିତ ସେ ପ୍ରତିଟି ଭଗବାନଙ୍କର ଭକ୍ତମାନଙ୍କୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବ, ସେମାନଙ୍କୁ ମଧ୍ୟ ପ୍ରଣାମ କରିବ, ସେମାନଙ୍କର ସେବା କରିବା ପାଇଁ ଯତ୍ନଶୀଳ ହେବ, ତାହେଲେ ଭଗବାନ କୃଷ୍ଣ ପ୍ରସନ୍ନ ହେବେ। ଯଦି ଜଣେ, ସେଥିପାଇଁ ଭଗବାନ କୃଷ୍ଣ କହୁଛନ୍ତି ଯେଉଁମାନେ ମୋର ଭକ୍ତ ସେମାନେ ପ୍ରକୃତ ମୋର ଭକ୍ତ ନୁହନ୍ତି, ଯେଉଁମାନେ ମୋର ଭକ୍ତଙ୍କର ଭକ୍ତ ସେମାନେ ହେଉଛନ୍ତି ମୋର ପ୍ରକୃତ ଭକ୍ତ। ତେଣୁ ବୈଷ୍ଣବମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ହେଉଛି ପ୍ରତିଟି ଭକ୍ତର କର୍ତ୍ତବ୍ୟ। କେବଳ ଆମେ କୃଷ୍ଣଙ୍କୁ ସମ୍ମାନ ପ୍ରଦର୍ଶନ କରିବା ବା ଠାକୁରଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ପ୍ରଣାମ କରିବା, ଭକ୍ତମାନଙ୍କୁ ପ୍ରଣାମ କରିବାନି, ତାଙ୍କର ଆଦର ସତ୍କାର କରିବାନି, ତାହେଲେ ଅପରାଧ। ତେଣୁ ଅକ୍ରୁର ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ମୁଁ ଯାଇ ଭଗବାନଙ୍କୁ ପ୍ରଣାମ କରିବି ଏବଂ ତା ସହିତ ଆଉ କ'ଣ କରିବି ନା, ସଖୀନ୍ ବନଙ୍କ ସହ ଭଗବାନଙ୍କର ଯେତେ ସବୁ ଗୋପାଳ ବାଳକ ସଖା ଥିବେ ତାଙ୍କ ସାଥିରେ, କାରଣ ଭଗବାନ ତ କେବେ ଏକାକୀ ନଥାନ୍ତି, ସେ ନିଶ୍ଚିତ ଭାବରେ ତାଙ୍କ ସଖାମାନଙ୍କ ଗହଣରେ ଥିବେ। ତେଣୁ ମୁଁ ଭଗବାନଙ୍କୁ ପ୍ରଣାମ କରିବା ସହିତ ତାଙ୍କର ସଖାମାନଙ୍କୁ ମଧ୍ୟ ପ୍ରଣାମ କରିବି, ଏବଂ କେବଳ ଭଗବାନଙ୍କର ସଖା ବୋଲି ସେମାନଙ୍କୁ ପ୍ରଣାମ କରିବି ତା ମଧ୍ୟ ନୁହେଁ, ମୁଁ ସମସ୍ତ ବ୍ରଜବାସୀମାନଙ୍କୁ ମଧ୍ୟ ପ୍ରଣାମ କରିବି, ଯେହେତୁ ସେମାନେ ସମସ୍ତେ ଭଗବାନଙ୍କର ନିଜ ଜନ। ତେଣୁ ସମସ୍ତ ବ୍ରଜବାସୀମାନଙ୍କୁ ମଧ୍ୟ ମୁଁ ପ୍ରଣାମ ନିବେଦନ କରିବି, ପ୍ରଣତି ନିବେଦନ କରିବି। ତାପରେ ପୁଣି ଅକୁର ଚିନ୍ତା କରୁଛନ୍ତି ଯେ ମୁଁ ଯେତେବେଳେ ଏହିପରି ଭଗବାନଙ୍କ ଚରଣରେ ଦଣ୍ଡବତ ପ୍ରଣାମ କରୁଥିବି, ଭୂମିରେ ଲୋଟି ଭଗବାନଙ୍କର ଚରଣ କମଳକୁ ଜାବୁଡ଼ି ଧରି ରଖିଥିବି, ସେତେବେଳେ ଭଗବାନ କ'ଣ କରିବେ ଚିନ୍ତା କରୁଛନ୍ତି ଅକ୍ରୁର, ଭଗବାନ ମୋ ସହିତ କିପରି ବ୍ୟବହାର କରିବେ। ତେଣୁ ଅକ୍ରୁର ଭାବୁଛନ୍ତି ଯେ ଭଗବାନ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ସେ କ'ଣ କରିବେ ନା, ସେ ତାଙ୍କର ବରଦ ହସ୍ତକୁ ସେ ମୋର ମସ୍ତକରେ ସ୍ଥାପନ କରିବେ। ଯେଉଁ ଭଗବାନଙ୍କର ବରଦ ହସ୍ତ ବ୍ୟକ୍ତିର କାଳରୂପୀ ସର୍ପ ଦ୍ୱାରା ଦଂଶିତ ହେଉଥିବା ବ୍ୟକ୍ତିର ଭୟକୁ ଦୂର କରିବା ପାଇଁ ସମର୍ଥ, କାଳ ଅର୍ଥାତ୍ ସମୟ, ଆମେ ସମସ୍ତେ ସମୟ ରୂପୀ ଯେଉଁ ସର୍ପ ତାଦ୍ୱାରା ପ୍ରତିଟି ମୁହୂର୍ତ୍ତରେ ଦଂଶିତ ହେଉଛେ, ଅର୍ଥାତ୍ ସମୟ ରୂପୀ ସର୍ପ ଆମକୁ ଦଂଶନ କରୁଛି, କାମୁଡୁଛି, କାଟୁଛି ପ୍ରତି ମୁହୂର୍ତ୍ତରେ। ଆମେ କଷ୍ଟ ଭୋଗ କରୁଛେ ଏ ଭୌତିକ ସଂସାରରେ, ଆମେ ସବୁ ସମୟରେ ଭୟଭୀତ ଅବସ୍ଥାରେ ରହିଛେ, ପ୍ରତିଟି ମୁହୂର୍ତ୍ତରେ ଆମର ମୃତ୍ୟୁର ଭୟ ରହିଛି। ତେଣୁ ଭଗବାନ କହୁଛନ୍ତି କାଳୋସ୍ମି ଲୋକକ୍ଷୟକୃତ, ମୁଁ କାଳ ରୂପରେ ଆସୁଛି, ସମୟ ରୂପରେ ଆସୁଛି, ମୃତ୍ୟୁ ରୂପରେ ଆସୁଛି। ତେଣୁ ଆମର ସବୁ ସମୟରେ ମୃତ୍ୟୁର ଭୟ ରହିଛି, ତେଣୁ ଏହି ମୃତ୍ୟୁର ଭୟରୁ ଭଗବାନଙ୍କର ବରଦ ହସ୍ତ ଏ ଭୟକୁ ନିବାରଣ କରିଦେବ। ଅର୍ଥାତ୍ ଯଦି କେହି ଭଗବାନଙ୍କର ବରଦ ହସ୍ତର ସ୍ପର୍ଶ ଲାଭ କରେ ତାର ଆଉ ମୃତ୍ୟୁ ଭୟ ରହିବ ନା, ସେ ମୃତ୍ୟୁ ଭୟରୁ ମୁକ୍ତ ହୋଇଯିବ। ତେଣୁ ଅକ୍ର ଚିନ୍ତା କରୁଛନ୍ତି ଯେତେବେଳେ ଭଗବାନ ମୋର ମସ୍ତକରେ ତାଙ୍କର ବରଦ ହସ୍ତ ସ୍ଥାପନ କରିବେ, ମୁଁ ଏହି କାଳ ସର୍ପର ଭୟରୁ ମୁକ୍ତ ହୋଇଯିବି। ପୁଣି ଅକ୍ର ଚିନ୍ତା କରୁଛନ୍ତି ସେହି ହସ୍ତ ସମ୍ବନ୍ଧରେ, ଭଗବାନଙ୍କର ଯେଉଁ ବରଦ ହସ୍ତ ସେ କିପରି ବ୍ୟକ୍ତିର ଭୟକୁ ଦୂର କରିବା ପାଇଁ ସମର୍ଥ। ତେଣୁ ଅକ୍ର କହୁଛନ୍ତି ସମାରଣ ଯତ୍ର ନିଧାୟ କୌଶିକ ତଥା ବଳି ସାପ ଜଗତ୍ରୟ ଇନ୍ଦ୍ରତା। ସେହି ଭଗବାନଙ୍କର ହସ୍ତକମଳ, ସେହି ହସ୍ତକମଳକୁ ଦାନ ପ୍ରଦାନ କରି କୌଶିକ ଅର୍ଥାତ୍ ଇନ୍ଦ୍ର ଏବଂ ବଳି ଏ ଦୁଇ ଜଣ ଯାକ ଇନ୍ଦ୍ର ପଦକୁ ପ୍ରାପ୍ତ ହେଲେ, ଅର୍ଥାତ୍ ବଳି ମହାରାଜ ଭଗବାନ ବାମନଦେବଙ୍କୁ ବାମନଦେବଙ୍କ ହାତରେ ଜଳ ଟେକି ଦେଇଥିଲେ, ସଂକଳ୍ପ କରିଥିଲେ, କୌଣସି ଦାନ ଦେବା ପୂର୍ବରୁ ଜଳ ଦେଇ ସଂକଳ୍ପ କରାଯାଏ। ତେଣୁ ବଳି ମହାରାଜ ଭଗବାନଙ୍କ ହସ୍ତରେ ଜଳ ଦେଇ ସଂକଳ୍ପ କରିଥିଲେ ଦାନ ଦେବେ ତିନିପାଦ ଭୂମି, ଏବଂ ଆମେ ଜାଣିଛେ ଯେ କିପରି ଭଗବାନ ବାମନଦେବ ବଳି ମହାରାଜଙ୍କର ତିନିପାଦ ଭୂମି ନେବା ଫଳରେ ତାଙ୍କଠାରୁ ସମସ୍ତ ତାଙ୍କର ରାଜ୍ୟ ଗ୍ରହଣ କଲେ। ଭଳି ମହାରାଜ ତ୍ରିଲୋକର ଅଧୀଶ୍ୱର ଥିଲେ, ସ୍ୱର୍ଗ ମର୍ତ୍ତ୍ୟ ପାତାଳ। ତେଣୁ ତିନିପାଦ ଭୂମି ଦ୍ୱାରା ଭଗବାନ ଏହି ତ୍ରିଲୋକକୁ ଅଧିକାର କରିନେଲେ ବଳି ମହାରାଜଙ୍କଠାରୁ। କିନ୍ତୁ ଭଗବାନ ଏହି ତ୍ରିଲୋକକୁ ବଳି ମହାରାଜଙ୍କଠାରୁ ଗ୍ରହଣ କରିବା ପରେ ମଧ୍ୟ ବଳି ମହାରାଜଙ୍କୁ ବରଦାନ ପ୍ରଦାନ କରିଥିଲେ, ଏବଂ ସେ ବରଦାନ କ'ଣ ଥିଲା ଯେ ବଳି ମହାରାଜ ଇନ୍ଦ୍ରପଦକୁ ପ୍ରାପ୍ତ ହେବେ। ପ୍ରଥମେ ଭଗବାନ ବାମନଦେବ ବଳି ମହାରାଜଙ୍କୁ ସୁତଳ ଲୋକକୁ ପ୍ରେରଣ କଲେ, ଯେଉଁ ଲୋକ ଇନ୍ଦ୍ରଲୋକର ଐଶ୍ୱର୍ଯ୍ୟଠାରୁ ସେଠାରେ ଅଧିକ ଐଶ୍ୱର୍ଯ୍ୟ ଥିଲା। ଯେଉଁ ଲୋକରେ ବଳି ମହାରାଜ ସେ ଲୋକରେ ଏବେ ବି ନିବାସ କରୁଛନ୍ତି, ସୁତଳ ଲୋକରେ। ଏବଂ ଅଷ୍ଟମ ମନ୍ୱନ୍ତରରେ ବଳି ମହାରାଜ ସ୍ୱର୍ଗର ଇନ୍ଦ୍ର ହେବେ। ଭଗବାନ ବାମନଦେବ ତାଙ୍କୁ ଏ ଆଶୀର୍ବାଦ ପ୍ରଦାନ କରିଛନ୍ତି, ବରଦାନ ଦେଇଛନ୍ତି। ଯଦିଓ ଭଗବାନ ବାମନଦେବ ତାଙ୍କଠାରୁ ତ୍ରିଲୋକ ଦାନ ଛଳରେ ନେଇଗଲେ, କିନ୍ତୁ ବଳି ମହାରାଜଙ୍କୁ ବରଦାନ ଦେଇଛନ୍ତି, ସେ ଇନ୍ଦ୍ରପଦକୁ ପ୍ରାପ୍ତ ହେଲେ। ଠିକ୍ ସେହିପରି କୌଶିକ ଇନ୍ଦ୍ର ଭଗବାନଙ୍କର ସାର୍ବଭୌମ ଅବତାରରେ ତାଙ୍କୁ ସେ ହସ୍ତର ପୂଜା କରିବା ଜଳ ପ୍ରଦାନ କରି ପୁରନ୍ଦର ସେ ଇନ୍ଦ୍ରପଦକୁ ପ୍ରାପ୍ତ ହୋଇଛନ୍ତି। ବର୍ତ୍ତମାନ ଆମର ଯେ ଇନ୍ଦ୍ର, ତାଙ୍କର ନାଁ ହେଉଛି ପୁରନ୍ଦର, ସେ ବର୍ତ୍ତମାନ ଇନ୍ଦ୍ରପଦକୁ ପ୍ରାପ୍ତ ହୋଇଛନ୍ତି ଭଗବାନଙ୍କର ସେହି ବରଦ ହସ୍ତର କୃପାରୁ। ତେଣୁ ଅକ୍ରୁର ଚିନ୍ତା କରୁଛନ୍ତି ଯେ ଭଗବାନଙ୍କର ସେହି ବରଦ ହସ୍ତ ଯାହାକି ବରଦାନ କରିବା ପାଇଁ ସମର୍ଥ, କିନ୍ତୁ ଭଗବାନ ଏତେ ଭକ୍ତବତ୍ସଳ, ଭକ୍ତର ପ୍ରେମରେ ଏତେ ବନ୍ଧା ହୋଇଛନ୍ତି ଯେ ଭଗବାନଙ୍କର ସେହି ହସ୍ତକମଳ କ'ଣ କରୁଛି, ଯଦ୍ବା ବିହାରେ ବ୍ରଜଜୋଷି ତାଙ୍କ ଶ୍ରମମ୍ ସ୍ପର୍ଶେନ ସୌଗନ୍ଧିକ ଗନ୍ଧ ପାନୁଦତ୍। ତେଣୁ ସେ ଭଗବାନ କୃଷ୍ଣ ଯେତେବେଳେ ବ୍ରଜଭୂମିରେ ରାସଲୀଳା କରୁଥିଲେ ଗୋପୀମାନଙ୍କ ସହ, ସେତେବେଳେ ରାସ ନୃତ୍ୟରେ ଭଗବାନ ଶ୍ରୀକୃଷ୍ଣ ଏବଂ ଗୋପୀମାନେ ନୃତ୍ୟ କରୁଥିଲେ, ରାସଲୀଳା ମାନେ ରାସ ନୃତ୍ୟ। ତେଣୁ ରାସ ନୃତ୍ୟରେ ଯେତେବେଳେ ଗୋପୀମାନେ ନୃତ୍ୟ କରୁଥିଲେ, ନୃତ୍ୟ ଦ୍ୱାରା ସେମାନଙ୍କ ଶରୀରରେ ଘର୍ମ ବିନ୍ଦୁ ଦେଖାଦେଇଥିଲା, ଝାଳ ବାହାରୁଥିଲା। ତେଣୁ ତାଙ୍କର ମୁଖ କମଳରେ ଯେଉଁ ଝାଳର ବିନ୍ଦୁ ସବୁ ଦେଖାଦେଇଥିଲା, ଭଗବାନ କୃଷ୍ଣ ନିଜ ହାତରେ ସେମାନଙ୍କର ସେ ଝାଳକୁ ପୋଛି ଦେଇଥିଲେ। ତାଙ୍କର ଶ୍ରମ ଦୂର କରିବା ପାଇଁ ନିଜ ହାତରେ ସେମାନଙ୍କର ଝାଳ ପୋଛି ଦେଇଥିଲେ। ତେଣୁ ଅକ୍ରୁର ଭାବୁଛନ୍ତି ଯେ ଭଗବାନଙ୍କର ଯେଉଁ ହସ୍ତକମଳ, ଇଏ ସୌଗନ୍ଧିକ ଯୁକ୍ତ ହୋଇଛି, ସୌଗନ୍ଧିକ କମଳ ପରି ଗନ୍ଧଯୁକ୍ତ ହୋଇଛି। ତାର କାରଣ ହେଉଛି ଯେହେତୁ ଭଗବାନ କୃଷ୍ଣ ଗୋପୀମାନଙ୍କର ଶ୍ରମ ଝାଳକୁ ପୋଛି ଦେଇଥିଲେ ନିଜ ହାତରେ, ଏବଂ ଗୋପୀମାନଙ୍କର ଶରୀରରୁ ଯେଉଁ ସୁଗନ୍ଧ ବାହାରୁଥିଲା, ସେ ସୁଗନ୍ଧ ଦ୍ୱାରା ଭଗବାନଙ୍କର ହସ୍ତକମଳ ମଧ୍ୟ ସୁଗନ୍ଧିତ ହୋଇଥିଲା। ସୌଗନ୍ଧିକ ମାନେ ମାନସରୋବରରେ ଯେଉଁ କମଳ ପୁଷ୍ପ ପ୍ରସ୍ଫୁଟିତ ହୁଏ ମାନସରୋବରରେ, ତାକୁ ସୌଗନ୍ଧିକ କୁହାଯାଏ। ତେଣୁ ଅକ୍ରୁର କହୁଛନ୍ତି ଯେ ଭଗବାନଙ୍କର ହସ୍ତକମଳ ସେହି କମଳ ଗନ୍ଧ, ମାନସରୋବରରେ ଉତ୍ପନ୍ନ ହେଉଥିବା କମଳ, ସୌଗନ୍ଧିକ କମଳର ଗନ୍ଧକୁ ପ୍ରାପ୍ତ ହୋଇଛି, ଯେହେତୁ ସେ ଗୋପୀମାନଙ୍କର ଶ୍ରମ ଝାଳକୁ ପୋଛି ଦେଇଥିଲେ। ତେବେ ଶ୍ରୀଧର ସ୍ୱାମୀ ଏହି ଶ୍ଳୋକ ଉପରେ ନିଜର ଟୀକାରେ କହୁଛନ୍ତି ଯେ ଭଗବାନଙ୍କର ଏ ଯେଉଁ ବରଦ ହସ୍ତ କଥା ଅକ୍ରୁର ଚିନ୍ତା କରୁଛନ୍ତି, ସେହି ବରଦ ହସ୍ତ ସେ ହେଉଛି ପ୍ରକୃତ ପକ୍ଷରେ ମୁମୁକ୍ଷୁମାନଙ୍କ ପାଇଁ, ଅର୍ଥାତ୍ ଯେଉଁମାନେ ମୁକ୍ତିକାମୀ ସେମାନଙ୍କ ପାଇଁ ଏହି ଭଗବାନଙ୍କର ବରଦ ହସ୍ତ ହେଉଛି ସଂସାର ଭୟ ନିବର୍ତ୍ତକ। ସଂସାର ଭୟକୁ ଦୂର କରିବା ପାଇଁ ସମର୍ଥ। କିନ୍ତୁ ଯେଉଁମାନେ ସକାମୀ ଅର୍ଥାତ୍ ସଂସାରରେ ଭୋଗ କାମନା କରୁଛନ୍ତି, ସେମାନଙ୍କ ପାଇଁ ଏହି ବରଦହସ୍ତ ଅଭ୍ୟୁଦୟପ୍ରଦ, ଅର୍ଥାତ୍ ସେମାନେ ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇ ଭୌତିକ ଉନ୍ନତି କରିପାରିବେ। ଏବଂ ଯେଉଁମାନେ ଅନୁରକ୍ତ ଭଗବାନ କୃଷ୍ଣଙ୍କ ପ୍ରତି ଅର୍ଥାତ୍ ଭକ୍ତ, ତାଙ୍କ ପାଇଁ ଏ ବରଦହସ୍ତ ପରମ ସୁଖ ପ୍ରଦାନ କରେ, ପରମ ଆନନ୍ଦ ପ୍ରଦାନ କରେ। ତେଣୁ ଏପରି ଭାବରେ ଅକ୍ରୁର ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ମୁଁ ଯେତେବେଳେ ଏହିପରି ଭାବରେ ଭଗବାନଙ୍କ ଚରଣରେ ପତିତ ହୋଇଥିବି, ହାତ ଯୋଡ଼ି ଭଗବାନଙ୍କ ଚରଣ କମଳକୁ ସ୍ପର୍ଶ କରି ପ୍ରଣାମ କରୁଥିବି, ଭଗବାନ ମୋର ମସ୍ତକରେ ତାଙ୍କର ହସ୍ତ କମଳ ସ୍ଥାପନ କରିବେ ଏବଂ ତାପରେ ସେ ମୋ ଆଡ଼କୁ ଚାହିଁ କରୁଣାପୂର୍ଣ୍ଣ ସ୍ମିତ ହାସ୍ୟ କରିବେ, ଅର୍ଥାତ୍ ତାଙ୍କର କରୁଣାପୂର୍ଣ୍ଣ ସ୍ମିତ ହାସ୍ୟ ଦ୍ୱାରା ସେ ମୋତେ ପ୍ରକୃତରେ ଅଭ୍ୟର୍ଥନା କରିବେ, ତା ଅର୍ଥ ମୁଁ ତାଙ୍କର କୃପାକୁ ପ୍ରାପ୍ତ ହେବି। ଯଦି ଭଗବାନ କାହା ପ୍ରତି ସ୍ମିତ ହାସ୍ୟ ଯୁକ୍ତ କରୁଣାପୂର୍ଣ୍ଣ ଦୃଷ୍ଟିପାତ କରୁଛନ୍ତି, ତାହେଲେ ସେ ବ୍ୟକ୍ତି ନିଶ୍ଚିତ ଭାବରେ ଭଗବାନଙ୍କର କୃପାକୁ ପ୍ରାପ୍ତ ହେବ। ତେଣୁ ଅକ୍ରୁର ଚିନ୍ତା କରୁଛନ୍ତି ଯେ ଭଗବାନ ଏହିପରି ଭାବରେ ଯେତେବେଳେ ଦୃଷ୍ଟିପାତ କରିବେ ସେତେବେଳେ ମୁଁ ଧନ୍ୟ ହୋଇଯିବି। ତେବେ ଅକ୍ରୁର ଯେତେବେଳେ ଏ କଥା ଚିନ୍ତା କରୁଛନ୍ତି, ପୁଣି ତାଙ୍କ ମନକୁ ଆସୁଛି ଯେ ମୁଁ ବର୍ତ୍ତମାନ ବ୍ରଜଭୂମିକୁ ଯାଉଛି କଂସର ଦୂତ ହୋଇ, ମୁଁ କଂସର ଲୋକ ହିସାବରେ ବ୍ରଜଭୂମିକୁ ଯାଉଛି, କଂସର ଆଦେଶ ପାଳନ କରିବାକୁ ଯାଇ କଂସର ଦୂତ ହିସାବରେ ମୁଁ ବ୍ରଜଭୂମିକୁ ଯାତ୍ରା କରୁଛି, କାଳେ ଭଗବାନ କୃଷ୍ଣ ମୋତେ ତାଙ୍କର ଶତ୍ରୁ ବୋଲି ଜ୍ଞାନ କରିବେ ନାହିଁ ତ, ଯେ କଂସର ଦୂତ ଆସିଛି ତେଣୁ ଶତ୍ରୁ ଜ୍ଞାନ କରି ମୁଁ ଏସବୁ ଯେଉଁ ଚିନ୍ତା କରୁଛି ଯେ ଭଗବାନ ମୋ ପ୍ରତି ଶୁଭ ଦୃଷ୍ଟିପାତ କରିବେ, କରୁଣାପୂର୍ଣ୍ଣ ଦୃଷ୍ଟିପାତ କରିବେ, ମୋର ମସ୍ତକରେ ହସ୍ତକମଳ ସ୍ଥାପନ କରିବେ, କିନ୍ତୁ ସେ ଯଦି ଭାବନ୍ତି ଯେ ମୁଁ କଂସର ଦୂତ ତେଣୁ ମୁଁ ତାଙ୍କର ଶତ୍ରୁ ବୋଲି, ତାହେଲେ ଏସବୁ ସୌଭାଗ୍ୟରୁ ତ ମୁଁ ବଞ୍ଚିତ ହୋଇଯିବି। ତେଣୁ କ୍ଷଣଙ୍କ ପାଇଁ ଯେତେବେଳେ ଅକ୍ରୁରଙ୍କର ଏପରି ଚିନ୍ତା ଆସୁଛି, ଅକ୍ରୁର ପୁଣି ନିଜ ମନକୁ ବୁଝାଉଛନ୍ତି, କହୁଛନ୍ତି ଯେ ନା, ଭଗବାନ କୃଷ୍ଣ ମୋତେ ଶତ୍ରୁ ବୋଲି ଜ୍ଞାନ କରିବେ ନାହିଁ, କାହିଁକି ନା ସେ ହେଉଛନ୍ତି ପରମାତ୍ମା, ସେ ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ତେଣୁ ପ୍ରାଣୀମାନଙ୍କର ଅନ୍ତରର ଭାବ ଏବଂ ବାହ୍ୟ ଆଚରଣ ଭଗବାନ ଦୁଇଟି ଯାକ ଜାଣିପାରୁଛନ୍ତି, ଯେ ବ୍ୟକ୍ତି ମନରେ କ'ଣ ଚିନ୍ତା କରୁଛି ଏବଂ କ'ଣ କାର୍ଯ୍ୟ କରୁଛି ସେ ଦୁଇଟି ଯାକ ଜାଣିବା ପାଇଁ ସକ୍ଷମ। ତେଣୁ ଯେହେତୁ ସେ ଅନ୍ତର୍ଯ୍ୟାମୀ, ସେ ନିଶ୍ଚିତ ଭାବରେ ମୋର ହୃଦଗତ ଭାବକୁ ବୁଝିପାରିବେ ଯେ ମୁଁ ତାଙ୍କର ଭକ୍ତ, ମୁଁ କଂସର ଦୂତ ହିସାବରେ ଆସିଲେ ମଧ୍ୟ ମୁଁ କଂସର ଭକ୍ତ ନୁହେଁ, ମୁଁ କୃଷ୍ଣଙ୍କର ଭକ୍ତ, ତେଣୁ ଭଗବାନ କୃଷ୍ଣ ଅବଶ୍ୟ ଏ କଥାକୁ ବୁଝିପାରିବେ। ପୁଣି ଅକ୍ରୁର ଚିନ୍ତା କରୁଛନ୍ତି ଯେ ଭଗବାନ କୃଷ୍ଣ ତାପରେ କ'ଣ କରିବେ, ଯେତେବେଳେ ସେ ମୋତେ ତାଙ୍କର ବନ୍ଧୁ ବୋଲି ଜ୍ଞାନ କରିବେ, ଶତ୍ରୁ ବୋଲି ଜ୍ଞାନ ନ କରି ମୋତେ ତାଙ୍କର ବନ୍ଧୁ ବୋଲି ଜ୍ଞାନ କରିବେ, ସେତେବେଳେ ସେ ମୋତେ ଅତି ଆଦରରେ ସମ୍ବୋଧନ କରିବେ, କହିବେ ହେ ଅକ୍ରୁର ତୁମେ ଉଠ। ତେଣୁ ମୁଁ ଯେତେବେଳେ ଭଗବାନଙ୍କ ମୁଖରୁ ଏଇ ସ୍ନେହପୂର୍ଣ୍ଣ ସମ୍ବୋଧନକୁ ଶ୍ରବଣ କରିବି, ସେତେବେଳେ ମୋର ଜନ୍ମ ସାର୍ଥକ ହେଇଯିବ। ଅକ୍ର ଭାବୁଛନ୍ତି ଯେ ପ୍ରକୃତ ପକ୍ଷେ ଭଗବାନଙ୍କ ଦ୍ୱାରା ଏପରି ଆଦରର ସମ୍ବୋଧନ ଦ୍ୱାରା ବ୍ୟକ୍ତିର ଜନ୍ମ ସାର୍ଥକ ହୋଇଥାଏ। ଯଦି କୌଣସି ବ୍ୟକ୍ତି କୌଣସି ମହାନ ବ୍ୟକ୍ତିଙ୍କଠାରୁ ଆଦର ପ୍ରାପ୍ତ ହୁଏ ନାହିଁ, ତାହେଲେ ସେ ବ୍ୟକ୍ତିର ଜନ୍ମ ବୃଥା, ତାର ଜୀବନ ନଷ୍ଟ ହୋଇଗଲା। ତେଣୁ ଭଗବାନ ଯେତେବେଳେ ଏପରି ସମ୍ବୋଧନ କରିବେ, ସେତେବେଳେ ମୋର ଜନ୍ମ ସାର୍ଥକ ହେଲା ବୋଲି ମୁଁ ଜ୍ଞାନ କରିବି। ତାପରେ ପୁଣି ଅକୁଳ ଚିନ୍ତା କରୁଛନ୍ତି ଯେ ତାପରେ ଭଗବାନ ଆଉ କ'ଣ କରିବେ ଅକୁରଙ୍କ ସହିତ। ଅକୁର ସବୁ କଳ୍ପନା କରୁଛନ୍ତି ମନେ ମନେ ଯେ ମୋର ଜନ୍ମ ସାର୍ଥକ ହେବ ଭଗବାନଙ୍କର ଏପରି ମୋତେ ସୁହୃଦ ଜ୍ଞାନ କରି, ମିତ୍ର ଜ୍ଞାନ କରି, ତାଙ୍କର ଭକ୍ତ ଜ୍ଞାନ କରି ଯେତେବେଳେ ଭଗବାନ ମୋତେ ଏପରି ସମ୍ବୋଧନ କରିବେ, ଏବଂ ତାପରେ ମୁଁ ଯେତେବେଳେ ଭଗବାନଙ୍କ ସମ୍ମୁଖରେ ହାତ ଯୋଡ଼ି ମୁଖ ଅବନତ କରି ଦଣ୍ଡାମାନ ହୋଇ ରହିଥିବି, ସେତେବେଳେ ଭଗବାନ ମୋତେ ମୋର ହାତ ଧରି ବକ୍ଷ ଦେଶରେ ତାଙ୍କର ଦୃଢ଼ ବାହୁ ଯୋଗାଣ ଦ୍ୱାରା ମୋତେ ଆଲିଙ୍ଗନ କରିବେ। ହରେ କୃଷ୍ଣ। ହରେ କୃଷ୍ଣ। ତେଣୁ ଅକ୍ରୁର ଚିନ୍ତା କରୁଛନ୍ତି ଯେ ଏହିପରି ଭାବରେ ମୁଁ ଭଗବାନଙ୍କର ସ୍ପର୍ଶ ପ୍ରାପ୍ତ ହେବି, ଅଙ୍ଗ ସ୍ପର୍ଶ ପ୍ରାପ୍ତ ହେବି। ଭଗବାନ ଯେତେବେଳେ ଆଲିଙ୍ଗନ କରିବେ, ମୁଁ ତାଙ୍କର ଅଙ୍ଗ ସ୍ପର୍ଶ ପ୍ରାପ୍ତ ହୋଇ ମୋର ଜୀବନ କୃତାର୍ଥ ହୋଇଯିବ ଏବଂ ମୋର ଶରୀର ଶୁଦ୍ଧ ହୋଇଯିବ। ଶରୀର ଶୁଦ୍ଧ ହେବାର ଅର୍ଥ ମୋର ଶରୀର ଏକ ତୀର୍ଥରେ ପରିଣତ ହେବ, ଯେପରି ଲୋକମାନେ ଯାଉଛନ୍ତି ତୀର୍ଥ କରିବା ପାଇଁ। ତୀର୍ଥ କରିବାକୁ ଯିବାର ଅର୍ଥ ହେଲା ଯେ ସେଠାରେ ଯାଇ ନଦୀ ଜଳରେ ତୀର୍ଥରେ ସ୍ନାନ କରିବେ, ପବିତ୍ର ହେବେ। କିନ୍ତୁ ଯେତେବେଳେ ଭକ୍ତମାନେ ଯାଆନ୍ତି ତୀର୍ଥସ୍ଥାନକୁ, ଭକ୍ତମାନେ ପବିତ୍ର ହେବା ପାଇଁ ଯାଆନ୍ତିନି ତୀର୍ଥସ୍ଥାନକୁ, ସେମାନେ ପ୍ରକୃତ ପକ୍ଷେ ତୀର୍ଥକୁ ପବିତ୍ର କରିଥାନ୍ତି। ଯେହେତୁ ଭକ୍ତମାନେ ସ୍ୱୟଂ ତୀର୍ଥ, ତାଙ୍କର ଶରୀର ଶୁଦ୍ଧ ପବିତ୍ର, ତୀର୍ଥ କୁର୍ବନ୍ତି ତୀର୍ଥାନ୍, ତେଣୁ ତୀର୍ଥମାନେ ଶୁଦ୍ଧ ଭକ୍ତଙ୍କୁ ପ୍ରାପ୍ତ ହୋଇ ପ୍ରକୃତ ସେମାନେ ତୀର୍ଥ କରିଥାନ୍ତି। କାରଣ ଅନେକ ଲୋକ ତୀର୍ଥକୁ ଯାଆନ୍ତି, ତୀର୍ଥ ଦଳରେ ସ୍ନାନ କରି ସବୁ ପାପକୁ ସେଠି ଛାଡ଼ି ଆସିଥାନ୍ତି। ତେଣୁ ତୀର୍ଥମାନେ ଲୋକମାନଙ୍କର ପାପରେ ଭାରାକ୍ରାନ୍ତ ହୋଇଥାନ୍ତି। ଯେତେବେଳେ ଶୁଦ୍ଧ ଭକ୍ତମାନେ ଯାଇ ତୀର୍ଥ ଦଳରେ ସ୍ନାନ କରନ୍ତି, ତୀର୍ଥମାନେ ସେ ପାପରୁ ମୁକ୍ତ ହୋଇଯାଆନ୍ତି। ତା ଅର୍ଥ ସେମାନେ ତୀର୍ଥ କରନ୍ତି ଶୁଦ୍ଧ ଭକ୍ତଙ୍କୁ ପ୍ରାପ୍ତ ହେ, ସେମାନେ ପାପମୁକ୍ତ ହୋଇଯାଆନ୍ତି ଶୁଦ୍ଧ ଭକ୍ତଙ୍କର ସ୍ପର୍ଶ ଲାଭ କରି। ତେଣୁ ଅକ୍ରୁର ଚିନ୍ତା କରୁଛନ୍ତି ଯେ ଭଗବାନଙ୍କର ସ୍ପର୍ଶ ଲାଭ କରି ମୋର ଶରୀର ପବିତ୍ର ହୋଇଯିବ, ଶୁଦ୍ଧ ହୋଇଯିବ ଏବଂ ଏକ ତୀର୍ଥରେ ପରିଣତ ହେବ। ତାର ଅର୍ଥ ମୋତେ ଯଦି ପୁଣି କେହି ସଂସ୍ପର୍ଶ କରିବେ, ତାହେଲେ ସେମାନେ ମଧ୍ୟ ଶୁଦ୍ଧ ହୋଇଯିବେ। ତେଣୁ ସେଥିପାଇଁ କୁହାଯାଏ ଯେ ଶୁଦ୍ଧ ଭକ୍ତଙ୍କର ସ୍ପର୍ଶ ଲାଭ କଲେ ବ୍ୟକ୍ତି ଶୁଦ୍ଧ ହେଇଯାଏ। ଏପରିକି କୁହାଯାଇଛି କେବଳ ସ୍ପର୍ଶ କାହିଁକି, ଦର୍ଶନ ମାତ୍ରେ, ଦର୍ଶନେ ପବିତ୍ର କର ଏଇ ତ ମାର ଗୁଣ। ଯେ ଶୁଦ୍ଧ ଭକ୍ତଙ୍କର ଦର୍ଶନ ମାତ୍ରେ ବ୍ୟକ୍ତି ପବିତ୍ର ହେଇଯିବ, ଶୁଦ୍ଧ ହେଇଯିବ। ଅଙ୍ଗସ୍ପର୍ଶ ତ ଦୂରର କଥା, କେବଳ ଦର୍ଶନ ମାତ୍ର। ତେଣୁ ଅକ୍ରୁର ଚିନ୍ତା କରୁଛନ୍ତି ଯେ ମୁଁ ହେଉଛି ଅଧମ ପାପି, କିନ୍ତୁ ଭଗବାନ ଯେତେବେଳେ ମୋତେ ଆଲିଙ୍ଗନ କରିବେ, ତାଙ୍କର ମୁଁ ସ୍ପର୍ଶ ପ୍ରାପ୍ତ ହେବି, ସେତେବେଳେ ମୋର ଶରୀର ଶୁଦ୍ଧ ହୋଇଯିବ, ଏଇ ଶରୀର ତୀର୍ଥରେ ପରିଣତ ହୋଇଯିବ ଏବଂ ମୋର ଜନ୍ମ ସାର୍ଥକ ହୋଇଯିବ। ତାପରେ ପୁଣି ଅକ୍ରୁର ଚିନ୍ତା କରୁଛନ୍ତି ଯେ ଭଗବାନ କୃଷ୍ଣ ତ ଏପରି ମୋ ସହିତ ବ୍ୟବହାର କରିବେ, କିନ୍ତୁ ସେ ତ ଏକାକୀ ନଥିବେ, ତାଙ୍କ ସହିତ ତାଙ୍କର ଭ୍ରାତା ବଳରାମ ଥିବେ, ତେଣୁ ସେ ପୁଣି ମୋ ସହିତ କିପରି ବ୍ୟବହାର କରିବେ, ଏସବୁ ଆଗରୁ କଳ୍ପନା କରୁଛନ୍ତି ଅକ୍ରୁର। ତେଣୁ ବଳରାମ ଜ୍ୟେଷ୍ଠ ଭ୍ରାତା, ତେଣୁ ସେ କ'ଣ କରିବେ, ମୋର ହାତ ଧରି ପକାଇବେ। ମୁଁ ଯେତେବେଳେ ହାତ ଯୋଡ଼ି ଛିଡ଼ା ହୋଇଥିବି, ମୁଖ ଅବନତ କରି ବଳରାମ ଆସି ମୋର ହାତ ଯୋଡ଼ି ହାତ ଧରି ପାଇ ମୋତେ ଆଲିଙ୍ଗନ କରିବେ ଏବଂ ମୋର ହାତ ଧରି ନନ୍ଦ ଗୃହକୁ ସେ ମୋତେ ନେଇଯିବେ। କାରଣ ଯେହେତୁ ସେ ବଡ଼ ଭ୍ରାତା, ଜ୍ୟେଷ୍ଠ ଭ୍ରାତା, ତେଣୁ ଆଦର ସତ୍କାର କରିବାର ଦାୟିତ୍ୱ ତାଙ୍କର। ଯଦି କେହି ଅତିଥି ଆସିଲେ ଘରକୁ, ଆଦର ସତ୍କାର କରିବାର ଦାୟିତ୍ୱ ଗୃହ ସ୍ୱାମୀ ବା ଗୃହର ଯେ ଜ୍ୟେଷ୍ଠ ବ୍ୟକ୍ତି, ସେ ଆଦର ସତ୍କାର କରିବେ, ପିଲାମାନଙ୍କୁ ବା ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେବେ। ଇଏ ହେଉଛି ଗୃହସ୍ଥର ଧର୍ମ। ତେଣୁ ଜ୍ୟେଷ୍ଠ ଭ୍ରାତା ହିସାବରେ ବଳରାମ ମୋତେ ଯେତେବେଳେ କୃଷ୍ଣଙ୍କ ସହ ବଳରାମ ମୋତେ ତାଙ୍କର ଗୃହକୁ ନେଇଯିବେ, ନନ୍ଦ ମହାରାଜଙ୍କର ଗୃହକୁ, ଏବଂ ସେଠାରେ ମୋର ଚରଣ ଧୌତ କରି ମୋର ପୂଜା କରିବେ, ଏ ହେଉଛି ଗୃହସ୍ଥର ଧର୍ମ। ଯଦି କୌଣସି ଅତିଥି ଘରକୁ ଆସନ୍ତି ବା କୌଣସି ଗୁରୁଜନ ସ୍ଥାନୀୟ ବ୍ୟକ୍ତି ଆସନ୍ତି, ସେମାନଙ୍କର ଚରଣ ଧୌତ କରି ତାଙ୍କର ଅର୍ଚ୍ଚନା ବା ପୂଜା କରିବା ବିଧେୟ। ତେଣୁ ଅକ୍ରୁର ଚିନ୍ତା କରୁଛନ୍ତି ଯେ ବଳରାମ ଏହିପରି ଭାବରେ ମୋର ପୂଜା କରିବେ, ମୋତେ ଆସନ ପ୍ରଦାନ କରିବେ ଏବଂ ଶେଷରେ ମୋତେ ତାଙ୍କର ପିତାମାତାଙ୍କ ସମ୍ବନ୍ଧରେ ପ୍ରଶ୍ନ କରିବେ ଯେ ବସୁଦେବ ଏବଂ ଦେବକୀ ବର୍ତ୍ତମାନ କି ଅବସ୍ଥାରେ ଅଛନ୍ତି ମଥୁରାରେ। କାରଣ ପୁତ୍ର ହିସାବରେ ପିତାମାତାଙ୍କର ମଙ୍ଗଳ କାମନା କରିବା, ତାଙ୍କର ସମାଚାର ପ୍ରାପ୍ତ ହେବା, ତାହା ପୁତ୍ର ପାଇଁ କର୍ତ୍ତବ୍ୟ। ତେଣୁ ବଳରାମ ମୋତେ ମଥୁରାର ସମାଚାର ଜିଜ୍ଞାସା କରିବେ, ପିତାମାତାଙ୍କ ସମାଚାର ସହିତ ମଥୁରାର ସମାଚାର ଜିଜ୍ଞାସା କରିବେ। ଏହିପରି ଭାବରେ ମୁଁ ତାଙ୍କୁ ମଥୁରାର ସମାଚାର ପ୍ରଦାନ କରିବି ଏବଂ ମୋର ଆସିବାର ଉଦ୍ଦେଶ୍ୟ ସମ୍ପର୍କରେ ଏବଂ କଂସର ଯୋଜନା ସମ୍ପର୍କରେ ମଧ୍ୟ ମୁଁ ତାଙ୍କୁ ଅବଗତ କରାଇବି। ତେଣୁ ଏହିପରି ଯେତେବେଳେ ଅକ୍ରୁର ଚିନ୍ତା କରୁଛନ୍ତି, ସେତେବେଳେ ରଥ ଆସି ନନ୍ଦ ଗୋକୁଳରେ ପହଞ୍ଚିଗଲା, ନନ୍ଦ ବ୍ରଜରେ, ନନ୍ଦ ଗ୍ରାମରେ ପହଞ୍ଚିଲା। ଅକ୍ରୁର ସକାଳୁ ବାହାରିଥିଲେ ମଥୁରାରୁ, ରଥରେ ବସିଛନ୍ତି, ସନ୍ଧ୍ୟା ସମୟରେ ଯେତେବେଳେ ସୂର୍ଯ୍ୟାସ୍ତ ହେଉଛି, ସୂର୍ଯ୍ୟାସ୍ତ ସମୟରେ ଆସି ନନ୍ଦଗ୍ରାମରେ ପହଞ୍ଚିଲେ। ତାଙ୍କୁ ସାରା ଦିନ ଲାଗିଯାଇଛି ମଥୁରାରୁ ନନ୍ଦଗ୍ରାମ ଆସିବା ପାଇଁ। ବୋଧହୁଏ ଅକ୍ରୁରଙ୍କର ଧ୍ୟାନ ନଥିଲା ଯେ ରଥକୁ ତୀବ୍ର ଗତିରେ ଚଳାଇବା ପାଇଁ, କାରଣ ସେ ଯେହେତୁ ସେ କୃଷ୍ଣଙ୍କର ଚିନ୍ତାରେ ନିମଗ୍ନ ଥିଲେ, ତେଣୁ ବୋଧହୁଏ ଅଶ୍ୱମାନେ ତାଙ୍କର ମନ ଇଚ୍ଛା ଚାଲିଥିଲେ ଧୀରେ ଧୀରେ। ତେଣୁ ସାରା ଦିନ ବ୍ୟତୀତ ହୋଇଯାଇଛି। ବର୍ତ୍ତମାନ ସୂର୍ଯ୍ୟ ଯେତେବେଳେ ଅସ୍ତାଚଳକୁ ଯାଉଛନ୍ତି ସେହି ସମୟରେ ଅକ୍ରୁର ଆସି ନନ୍ଦବ୍ରଜରେ ପହଞ୍ଚିଲେ। ତେବେ ଯେତେବେଳେ ଅକ୍ର ଆସିନି ନନ୍ଦଗ୍ରାମରେ ପହଞ୍ଚିଲେ, ନନ୍ଦଗ୍ରାମର ଠିକ ବାହାରେ କିଛି ଦୂରରୁ ଅକ୍ର ଦେଖୁଛନ୍ତି କେତେ ଗୁଡ଼ିଏ ପଦଚିହ୍ନ ପଡ଼ିଛି, ରଥ ଉପରୁ ଅକ୍ର ଦର୍ଶନ କରୁଛନ୍ତି। ତେଣୁ ହଠାତ୍ ଅକ୍ର ରଥକୁ ରୋକି ଦେଇଛନ୍ତି କେତେ ଗୁଡ଼ିଏ ପଦଚିହ୍ନ ଦେଖି, ଏବଂ ତାପରେ ଅକ୍ରଙ୍କର କଣ ଭାବର ଉଦୟ ହୋଇଛି ସେ ସମ୍ବନ୍ଧରେ ଆମେ ଆଗାମୀକାଲି ଶ୍ରବଣ କରିବା। ହରେ କୃଷ୍ଣ। ତେଣୁ ଆଗାମୀକାଲି ହେଉଛି ଶେଷ ଦିନ, ତେଣୁ ଅକ୍ରଙ୍କର ସେ ପଦଚିହ୍ନ ଦେଖି ତାଙ୍କର ଭାବ ଏବଂ କୃଷ୍ଣଙ୍କ ସହିତ ମିଳନ, ସେ ସମ୍ବନ୍ଧରେ ଆମେ ଆଗାମୀକାଲି ଆଲୋଚନା କରିବା।